नमो भगवते वासुदेवाय।
ओम नमो भगवते वासुदेवाय।
श्रीमद भगवत तार द्वितीय अध्यायरु ଏମାନେ ଶ୍ରବଣ କରୁଥିଲେ କିଭଳି ସ୍ଥିତ ପ୍ରଜ୍ଞ ବ୍ୟକ୍ତି ବା ବ୍ୟବସାୟତ୍ମକ ବୁଦ୍ଧି, ଯାହାର ବୁଦ୍ଧି ହେଉଛି ସ୍ଥିର, ତାର ମତି କେବଳ କୃଷ୍ଣଙ୍କ ଚରଣରେ ରହେ, ବେଦର କର୍ମକାଣ୍ଡ ପ୍ରତି ତାର ମନ ଆସକ୍ତି ହୁଏ ନା, ବା ଅନ୍ୟ କଥାରେ କହିବାକୁ ଗଲେ ସେ ନିଷ୍କାମ କର୍ମ କରେ। ବ୍ୟକ୍ତିକୁ ଶରୀର ମିଳିଛି ମାନେ, ଇନ୍ଦ୍ରିୟ ମିଳିଛି ମାନେ କର୍ମ କରିବ, ଆଉ ଗୋଟିଏ କର୍ମ ତାକୁ ବନ୍ଧନରେ ପକେଇବ, ଗୋଟିଏ ସେ କର୍ମ ସ୍ୱର୍ଗ ଦିଏ, କର୍ମ ନର୍କ ଦିଏ, କର୍ମ ବୈକୁଣ୍ଠ ଦିଏ। ବ୍ୟକ୍ତିର ଯାହା କିଛି ପରିବର୍ତ୍ତନ ହେବାର ଅଛି କର୍ମ ଦ୍ୱାରା ହେବାର ଅଛି। ଯେତେବେଳେ କୃଷ୍ଣ ପାଇଁ କର୍ମ କରିବା ସେଟା ହେଲା ଭକ୍ତି, ଯେତେବେଳେ ସ୍ୱର୍ଗକୁ ଯିବା ପାଇଁ ନିଜ ଦେହ ସୁଖ ପାଇଁ ବା ଏ ଜଗତ ରହିବା ପାଇଁ କର୍ମ କରିବା ସେଟା ହେଲା ସକାମ କର୍ମ। ଯେତେବେଳେ ଭଗବାନଙ୍କ ପାଖକୁ ଯିବା ପାଇଁ ଆମେ କର୍ମ କରିବା, ଯେଉଁଟାକୁ ନିଷ୍କାମ କର୍ମ କୁହାଯାଉଛି, ସେ ନିଷ୍କାମ କର୍ମ ହେଲା ବ୍ୟକ୍ତିର ପ୍ରାଥମିକ ଅବସ୍ଥା, ଭକ୍ତି ଯୋଗର ପ୍ରାଥମିକ ଅବସ୍ଥା, ଭକ୍ତିର ପ୍ରବେଶ ଦ୍ୱାର। ତେଣୁ ଜଣେ ସେବକ ବା ଜଣେ ଯିଏ ଭଗବାନଙ୍କର ଭକ୍ତ ହେଇଛି, ସେ ଯଦି ଭଗବାନଙ୍କ ପାଇଁ ସେବା କରିକି ତାର ସକାମ ହେଇପାରୁନି, ତା ଲୋଭ ରହୁଛି, ଆସକ୍ତି ରହୁଛି, ସେ ବି ଭକ୍ତି ଶୁଦ୍ଧ ଭକ୍ତି ପ୍ରାପ୍ତ ହେଇପାରିବନି, ସେ କର୍ମବନ୍ଧନରେ ପଡ଼ିବ। ସକାମ କର୍ମ କେବେ ହେଲେ ପ୍ରୀତି ଦିଏ ନା, ଗୋଟେ ଜୀବ ହୃଦୟରେ ଭଗବାନଙ୍କ ପ୍ରତି ଭକ୍ତି ଆସେ ନା, ସେଥିପାଇଁ ବହୁତ ପ୍ରଶ୍ନ କରନ୍ତି କାହିଁକି ଆମର ଭକ୍ତି ଆସୁନି, କେମିତି ଭକ୍ତି ଆସେ। କିନ୍ତୁ କର୍ମ ପ୍ରତି ଆସକ୍ତି ଅଛି, କର୍ମ କରୁଛ ଏବଂ ତା ଫଳଟା ପାଇବା ପାଇଁ ତୁମର ସବୁବେଳେ ଆଶା ରହୁଛି। ତେଣୁ ନିର୍ମଳ ଭାବରେ ଯେମିତି ଆମେ ଭଲ ଜଣଙ୍କୁ ପାଇପାରୁନି, ତା କତିରେ ଭଲ ପାଇବା ଆଶା କେମିତି କରିବା। ସମାଜରେ ଗୋଟେ ଭୁଲ ଜିନିଷ କ'ଣ, ମୋତେ ସମସ୍ତେ ଭଲ ପାଆନ୍ତି, ତୁମେ କାହିଁକି ସମସ୍ତେ ଭଲ ପାଏ, ତୁମେ କେତେ ଭଲ ପାଉଛ କାହାକୁ, ତୁମେ ଯାହାକୁ ଯେମିତି ଭଲ ପାଇବ ସେ ଗୋଟେ ମନୁଷ୍ୟ, ଗୋଟେ କୁକୁରକୁ ଦେଖନ୍ତୁ, ଗୋଟେ କୁକୁର ରଖ, ସେ କୁକୁରଟାକୁ ତୁମେ କେମିତି ଭଲ ପାଇବା, କୁକୁର ଜାଣିପାରିବ, ସେ କେମିତି ଜାଣିଛି, ତା ହୃଦୟ ଭିତରେ ଭଗବାନ ଅଛନ୍ତି ନା, ସେ ଗୋଟେ ଗୋଟେ ମଣିଷର ଭାଷାକୁ ବୁଝେ ନା, କିନ୍ତୁ ତା ବ୍ୟବହାର, ତାର ମଣିଷର ବ୍ୟବହାର, ତାର ବଚନ, ଗୋଟେ ବଚନ ସେ ଭାଷା ବୁଝେନି, କିନ୍ତୁ ସେ ବଚନରେ ପରମାତ୍ମାଙ୍କର ଶକ୍ତିଟା ଯାଏ। କେତେବେଳେ ଗୋଟେ ଗୋଟେ ପଶୁପକ୍ଷୀ ଦେଖ ତୁମେ ଜୋରେ ଡାକିଦେ, ସେ ଜାଣିଦେବେ ଇଏ ରାଗି ହେଇଛି, ସେ କେମିତି ଜାଣିଛନ୍ତି, ସେ ଭାଷା ବୁଝିନାହାନ୍ତି, ସେ ଇଂଲିଶ ଓଡ଼ିଆ ହିନ୍ଦୀ ବୁଝନ୍ତିନି, ତାଙ୍କ ଭିତରେ ଭଗବାନ ଅଛନ୍ତି ନା, ଭଗବାନ ପରମାତ୍ମା ରୂପେ ତାଙ୍କ ହୃଦୟ ଭିତରେ ଅଛନ୍ତି, ତେଣୁ ସେ ଟ୍ରାନ୍ସମିଟ୍ କରିଦେବେ। ବିଶେଷ କରି ଭକ୍ତ, ଜଣେ ମନୁଷ୍ୟ କଥା ଛାଡ଼, ଜଣେ ଭକ୍ତ ବ୍ୟକ୍ତି ଗୋଟିଏ ଜିନିଷ ଜିନିଷ ଜାଣିବା ଦରକାର, ସମାଜର କୌଣସି ବ୍ୟକ୍ତିର କଥା ହିସାବରେ ଆମର କିଛି କଲ୍ୟାଣ ହେବନି, କାରଣ ଆମ ହୃଦୟ ଭିତରେ ଭଗବାନ ଅଛନ୍ତି, ସେ ଜାଣିଛନ୍ତି ଆମର କ'ଣ, ଆମେ ଠିକ୍ ଲୋକ କି ଭୁଲ ଲୋକ। କିଏ ଆମକୁ 10ଟା ସାର୍ଟିଫିକେଟ୍ ଦେଇଦେଲେ, ଆମକୁ ବଡ଼ ସାଧୁ କହିଦେଲେ, ଆମେ ସାଧୁ ହେଇପାରିବେନି। ବହୁତ ଲୋକ ଆମକୁ ଖରାପ ଲୋକ କହିଦେଲେ ବି ଆମେ ଖରାପ ହେବାନି। ଜଗତରେ ବହୁତ ଭଲ ବଡ଼ ସାଧୁ ହେଉଛନ୍ତି, ତାଙ୍କୁ ଲୋକ ଖରାପ ବୋଲି କହୁଛନ୍ତି, ତାଙ୍କୁ କହିବା ହିସାବରେ ଲୋକ ହିସାବ ହିସାବରେ କି ସାଧୁ ଖରାପ ହେଇଯାଏ ନା, ବା ଲୋକଙ୍କର କହିବା ହିସାବରେ କି ଭଲ ହେଇଯାଏ ନା, ଲୋକମତ ହିସାବରେ ଆମେ ଚାଲୁନି। ଲୋକମତ ସେମିତି ରହିବ, ଦୁଇଟା ଲୋକମତ ସବୁବେଳେ ରହିବ, କିଛି ଲୋକ ତୁମକୁ ଭଲ କହିବେ, କିଛି ଲୋକ ତୁମକୁ ଖରାପ କହିବେ, କିଛି ଲୋକ ଜଗତରେ କୌଣସି ଜିନିଷକୁ ଆଭଏଡ୍ କରିହେବନି, ଏ ଜଗତରେ ବିରୋଧ ରହିବ, ପ୍ରୀତି ରହିବ, କେତେ ଲୋକ ତୁମକୁ ସପୋର୍ଟ କରିବେ, କେତେ ଲୋକ ବିରୋଧ କରିବେ, ସେଇଟା ସବୁ ଚାଲିବ, ତାକୁ ବନ୍ଦ କରିହେବନି। କିନ୍ତୁ ଜଣେ ଯେତେବେଳେ ଭକ୍ତି ସ୍ତରକୁ ଆସୁଛି, ସେ ଗୋଟେ ଜିନିଷକୁ ବୁଝିବ, ମୋର ଲୋକ ମତ ସହିତ କିଛି ମତଲବ ନାହିଁ, ମୁଁ କେମିତିକା ଲୋକ ଭଗବାନ ଜାଣନ୍ତି, ସେ ଆଗେ ବୁଝିବା ଦରକାର। ଯଦି ଆମର ଭଜନଟା ସେତେବେଳେ ହୁଏ ଯେତେବେଳେ ଆମ ଦୋଷଟାକୁ ଆମେ ଦେଖିପାରନ୍ତି, ଲୋକ ଦେଖିବେ ଦୋଷ କ'ଣ, ଲୋକ ଯେତେ ଦୋଷ ଦେଖିବେ ତୁମେ ଏତେ ମାନିବନି, ଅନ୍ୟ ଅନ୍ୟ ଲୋକ ଗୁରୁ ବି କହିଲେ ତ ମାନିବନି। ଗୋଟେ ମଣିଷକୁ ଏମିତି ଷ୍ଟ୍ରକ୍ଚର୍ କରାଯାଇଛି, ତା ପ୍ରତି ଏମିତି ତିଆରି କରାଯାଇଛି, ତାର ଅହଙ୍କାରଟା ଏତେ, ସେ ଯେପର୍ଯ୍ୟନ୍ତ ନିଜେ ପ୍ରଭୁଜୀ ମହାରାଜ, ସେ ପ୍ରହ୍ଲାଦ ମହାରାଜଙ୍କ କଥା କୁହନ୍ତି, ସେତେବେଳେ ନିଜେ ଯେପର୍ଯ୍ୟନ୍ତ ନ ବୁଝିଛି ତାକୁ ପରମାତ୍ମା ସାହାଯ୍ୟ କରିବେନି। ପ୍ରହ୍ଲାଦ ମହାରାଜଙ୍କ କଥା କୁହନ୍ତି, ଦେଖ ହିରଣ୍ୟକଶିପୁ ଅଭକ୍ତ, ପ୍ରହ୍ଲାଦ ହେଲେ ଭକ୍ତ, ସେ କେତେ ବି ଚେଷ୍ଟା କଲେ ତାକୁ ଭକ୍ତ କରିବା ପାଇଁ କରିପାରିଲେନି, ତାଙ୍କ ମରଣ ହିଁ ଶେଷକୁ ହେଲା। କାରଣ ଏଥିରେ କହୁଛନ୍ତି ଜୀବନ ଗୋଟେ ସ୍ୱତନ୍ତ୍ରତା ରହିଛି, ଯେତେବେଳେ ଚାହିଁବ ତଟସ୍ଥ ରହିଛି ନା, ଚାହିଁବ ତ ସେ କିଛି କରିପାରିବ, ତେଣୁ ଆମେ ଲୋକମତ ହିସାବରେ ଆମେ ଖରାପ ଆମେ ଭଲ ଏଥିରୁ କିଛି ଆବଶ୍ୟକ ନାହିଁ, ଆମେ ଜାଣିବା ଦରକାର ମୁଁ କିଭଳି କର୍ମ କରୁଛି, ମୋର କାହିଁକି ଭକ୍ତି ହେବନି, ତାର ପ୍ରଶ୍ନର ସମାଧାନ ଶାସ୍ତ୍ର ଖୋଜିଲେ ମିଳିବନି ବା ଲୋକ ମତରୁ ମିଳିବନି, ଆମେ ନିଜେ ଜାଣିପାରିବା ମୁଁ କ'ଣ କରୁଛି, ଆମେ ଯେଉଁ ସେବା କରୁଛେ, ଯେଉଁ ଭଜନ କରୁଛେ, ଯାହା କରୁଛେ ସେଟା ନିଜକୁ ଜଣା। ବହୁତ ଲୋକ ଆମକୁ ଘଣ୍ଟ ବାଡ଼େଇ କହିଦେଲେ ଏଇ ବଡ଼ ଲୋକ, ସିଥିଲୋକ ମାରିଦେଇ ବାବୁ ତିଳ ଅଣ୍ଡା ହେଇ ବୋଲନି, ବହୁତ ବଡ଼ ଭକ୍ତ ହେ, ତୁମେ କିଏ ଭକ୍ତ ତୁମେ ଜାଣିଦିଅ, ଲୋକଙ୍କ ଦ୍ୱାରା କିଛି ନାହିଁ, ତୁମେ ବସିକି ଦିନ ଦେଖ ତୁମେ କ'ଣଟା କରୁଛ, ତୋର କ'ଣ ଭଗବାନ ଚରଣ ମତେ ତୁମେ ଜାଣିଦେବ। ଲୋକଙ୍କ ଘଣ୍ଟ ବାଡ଼େଇବାରୁ କ'ଣ ଅଛି, ଯିଏ ଲୋକଙ୍କ ମତରେ ଗଲା ସେ ଘଣ୍ଟ ବାଡ଼େଇ ବାଡ଼େଇ ଲୋକ ଡାକିକି ଆଣିଥାଏ, ପୁଣି ଘଣ୍ଟ ବାଡ଼େଇ ବାଡ଼େଇ ଲୋକ ବିଦା କରନ୍ତି, ସେଇଟାକୁ ଦେଖିବେନି। ସମ୍ମାନ ମାନ ଏସବୁ କିଛି ଲାଭ ନାହିଁ ଏଥିରେ। ବ୍ୟକ୍ତିର ଭଜନଟା କେତେବେଳେ ଯେତେବେଳେ ନିଜ ଦୋଷରେ ନିଜେ ଦେଖିପାରେ, ସେଟାକୁ ତା କରେକ୍ସନ୍ ନିଜେ କରିବ। ଏ ପଥଟା ହେଉଛି ସେଲ୍ଫ କରେକ୍ସନ୍ ପାଥ, ନିଜେ ନିଜକୁ ଠିକ୍ କରିଦିଅ। ତୁମେ ନିଜକୁ ନିଜେ ଠିକ୍ ନହେଇପାରେ ତୁମେ କେତେ ଲକ୍ଷ ଲୋକ କରି ତୁମେ ଉପଦେଶ ଶୁଣିବନି। ତୁମେ ଯେତେ ନିଜେ ନିଜକୁ ଠିକ୍ କରିବା ପାଇଁ ଚାହିଁବ, ଅନୁତାପ କରିବ, କିଏ ଅଛନ୍ତି ତମ ପାଖରେ, ଭଗବାନ କୃଷ୍ଣ ଅଛନ୍ତି ପରମାତ୍ମା ରୂପରେ, ସେ କହିଲେ ଏ ଲୋକଟା ଚାହୁଁଛି ହେ ନା। ଉପଦେଶ କ'ଣ କାମ କରେ, ତୁମେ ଚାହୁଁନ କରେକ୍ସନ୍ ହେବା ପାଇଁ, ଗୋଟେ ଓଡ଼ିଆରେ ନାହିଁ ଯେ ଶୋଇ ରହିଥିବ ଯେ ତାକୁ ହଁ ଯିଏ ଚେଇ ରହିଥିବ ଯିଏ ତାକୁ ଉଠେଇ ପାରିବ କି, ସେ ଶୋଇକି ରହିଛି ନା ଗାଲୁଆ, ସେ ଚେଇ ବି ଶୋଇ, ତାକୁ ଯେତେ କହିଲେ ବି ସେ ଆକ୍ସନ୍ କରି ଶୋଇବ, ସେ ଦେଖିଲେ ମଣିଷକୁ ମୁଙ୍ଗୁଡ଼ି ପାରିବ, ସେ ଶୋଇକି ଚେଇକି ରହିଛି, ଯିଏ ଶୋଇଛି ତାକୁ ସିନା ଉଠିପାରିବ। ଭକ୍ତର ମଝି ଅବସ୍ଥା ହେଇଯାଏ, ସେ ଶୋଇବା ଅବସ୍ଥା ହେଲେ ଉଠିଯିବ। ସେଥିପାଇଁ କର୍ମୀ ଲୋକ ବେଳେ ବେଳେ କଥାଟା ବୁଝିଦେବେ, କିନ୍ତୁ ଭକ୍ତ ବୁଝିପାରିବେନି। କର୍ମୀ ଲୋକ ଅନୁତାପ କରିଦେବେ, ଭକ୍ତ ଅନୁତାପ କରିପାରିବେନି। ତା ହୃଦୟ ଯଦି ଭକ୍ତ ସରଳ ନଥିବ, ସେ ଅପରାଧ କରିଦେଇଥିବ, ମାନ ସମ୍ମାନ ପୂଜା ପ୍ରତିଷ୍ଠା ପାଇଥିବ, ସେ କେବେ ବି କନସିୟସ୍ ହେବନି। ସେ ସବୁବେଳେ ଅନ୍ୟ ଦୋଷ ଲଦିବ, ସମ୍ପ୍ରଦାୟ ଦୋଷ ଲଗିବ, ଗୁରୁଙ୍କ ଦୋଷ ନଦିବ, ମଠ ମନ୍ଦିର ଦୋଷ ନଦିବ, କର୍ମୀ ଲୋକଟା କରିବେନି। କାହିଁକି କର୍ମୀ ଲୋକ ଜାଣିଦେବେ ମୁଁ ଗୋଟେ ପାପ କରିଛି, ଭୁଲ କରିଛି, ଭକ୍ତ କରିବେନି। ଭକ୍ତର ଗୋଟେ ବଳ ପାଇଗଲା, ତା ଯେଉଁ କୁକେଣ୍ଡନିଷ୍ଠତା ଗୋଟେ ବଳ ଦେଲା, କପଟତା ଗୋଟେ ବଳ ଦେଲା, ମୁଁ ଯାହା କରୁଛି ମୁଁ ଭକ୍ତ ହେଇଗଲି ଆଉ, ତୁ ଭଗବାନ ପାଇଁ ସବୁ କରୁଛୁ, କିରେ ଭଗବାନ ଏଇଟା କହିଛନ୍ତି ତୁ ଯାହା କରୁଛୁ, ଭଗବାନ କହିଛନ୍ତି ତୁମେ ଯାହା କରୁଛ ବୋଲି, ଭଗବାନ ନାମରେ ତୁମକୁ କେହି ପିଠରେ ପଡ଼ିବେନି, ଭୁଲଟାକୁ କେହି ତୁମକୁ ସାହାଯ୍ୟ କରିବେନି। ଭୁଲଟା ସବୁବେଳେ ଭୁଲ, ଭଗବାନଙ୍କ ନିକଟରେ ଭକ୍ତ ପାଇଁ ଭୁଲ, କର୍ମୀ ପାଇଁ ବି ଭୁଲ। ତୁମେ ଭକ୍ତ ହେଇକି ତୁମେ କିଛି କରିଦେବ ଏକ୍ସଟ୍ରା, ତୁମେ ଭଗବାନଙ୍କର ଭକ୍ତ ହେଇକି ତୁମକୁ ବେଶୀ ଧରାଯିବ, କର୍ମୀ ଠାରୁ ତୁମକୁ ବେଶୀ ଧରାଯିବ। କର୍ମୀର ଅପରାଧ ହୁଏ ନା, ଭକ୍ତର ଅପରାଧ ହୁଏ, କର୍ମୀର ଅପରାଧ ହବନି। କାହିଁକି ହବନି ନା, କର୍ମୀ ତ ଜାଣିନି ଭକ୍ତ କ'ଣ, ବୈଷ୍ଣବ ଅପରାଧ କ'ଣ ଜାଣିନି, ଭାଗବତ ଅପରାଧ କ'ଣ ଜାଣିନି, ତାର ନିନ୍ଦା କରିବା ହେଉଛି କାମ, ସେ ତ ଅଜ୍ଞ। ଭଗବାନ ଅଜ୍ଞାନ ଦୋଷ ଦେଖନ୍ତିନି, ବିଜ୍ଞାନ ଦୋଷ ଦେଖନ୍ତି। ଆମେ କାହାକୁ ପ୍ରଶ୍ନ କରିବା ଦରକାର ନାହିଁ, କାହିଁକି ଏ କର୍ମ କଥା ପଡ଼ିଛି ନା, ଆମେ କିଭଳି କର୍ମ କରୁଛେ ଆମକୁ ଜଣା, ଆମେ କ'ଣ ଭୋଜନ କରୁଛେ, କ'ଣ ଶରଣାଙ୍ଗତ ହେଉଛେ, କ'ଣ ମତେ ରହୁଛି, ସବୁ ଆମକୁ ଜଣା, ସେଇଟାକୁ ଜାଣ। ସେଇଟା ଜାଣିଲେ ଜଣଙ୍କର ଭୋଜନ ହୁଏ, ସେଇଟା ଜାଣିଲେ ଜଣଙ୍କର ପ୍ରାର୍ଥନା ହୁଏ। ଆଉ ବହୁତ ଶାସ୍ତ୍ର ପଢିବ, ବହୁତ କଥା କହିବ, ଲୋକ ଉପଦେଶ ଦେବ, ସେ ଘଣ୍ଟ ବାଡ଼ିଆ କଥାରେ କ'ଣଟା ଅଛି, ଏଇଟା କିଛି ନାହିଁ। ଲୋକ ତୁମକୁ ବହୁତ ବହୁତ କହିଦେଲେ, ତୁମେ ସେ ଉପରେ ଉପରେ ଉଡ଼ିଲ, ନିଜକୁ ଜାଣିପାରିଲନି, ଅନ୍ୟକୁ ଜାଣିବାକୁ ସବୁ ଅନ୍ୟକୁ ଉପଦେଶ ଦେଲ, ସେ କିଛି ତୁମକୁ ହେଲ୍ପଫୁଲ୍ ହବନି କୌଣସି ଜିନିଷ, ବରଂ ଧର୍ମ ନାହାର ଆଉ ତଳୁ ତଳୁ ଚାଲିଯିବ। କାହିଁକି ତୁମ ଗୋଟେ ବଳ ମିଳିଗଲା, ସେ ମହାପ୍ରଭୁ ମନା କଲେ, ନ ଜନମ ନ ଧନମ ନ ଜନମ, ମୋତେ ଧନ ଦିଅନି, ମୋତେ ଧନ ଦରକାର ନାହିଁ କି ଜନ ଦରକାର ନାହିଁ। ଜନ ମାନେ କ'ଣ, ଜନ ମାନେ ଅନୁଗାମୀ, ଜନ ଅର୍ଥଟି ଅନୁଗାମୀ, ଫଲୋଅର୍ସ। ମୋର ବହୁତ ଚାଲ ଚପଟ ଦରକାର, ମୋର ଚାଲ ଚପଟ କ'ଣ କରିବି, ମୋର ସେ ଘଣ୍ଟ ବାଡ଼ିକି କହିବ ହଁ ଏ ଗୁରୁ ଗଡ଼, ସେଥିରେ କିଛି ଲାଭ ନାହିଁ। ତା ପଛରେ ଯେଉଁ ଗୁରୁ ଗଲେ ସେ ବି ଗଲା, ନ ଜନମ ମହାପ୍ରଭୁ ମନା କଲେ, ଅନୁଗାମୀ ମୋର ବି ଦରକାର ନାହିଁ। ସେଥିପାଇଁ ଜଣେ ସବୁବେଳେ ନିଜର କର୍ମ ଉପରେ ବିଶ୍ୱାସ କରିବା ଦରକାର। ଲୋକ ଗୋଟେ ଜିନିଷ କହୁଛନ୍ତି କିନ୍ତୁ ସେ ଗୋଟେ ଜିନିଷ ଭୁଲି ଯାଉଛନ୍ତି। କର୍ମବାଦୀମାନଙ୍କର ଗୋଟେ ଭଲ ପଏଣ୍ଟ, କର୍ମନିଷ୍ଠ ହୁଅ, କର୍ମ ହିଁ ଭଗବାନ, କର୍ମ କିନ୍ତୁ ସେ ଗୋଟେ ଜିନିଷ ମିସ୍ କରୁଛନ୍ତି। କର୍ମ ଠିକ୍ ଭାବରେ କଲେ ବି କର୍ମଟା ବାଧିକାରସ୍ତୁ ମାଫଳେଇ ସୁକଥା ଅଛି, କର୍ମଟା କେବେ ହେଲେ ଭଗବାନଙ୍କ ବିନା ଫଳ ଦେଇପାରିବ ନାହିଁ। କିନ୍ତୁ ଆମେ ତ କମସେ କମ ସେଇଟା ବୁଝିବା ଦରକାର, ଆମେ ଭଗବାନଙ୍କର ଭକ୍ତ ହେଇଛେ ନା, ଆମେ କ'ଣ କିଭଳି କର୍ମ କରୁଛେ, ଠିକ୍ କରୁଛି କି, ମୁଁ ଠିକ୍ କରୁଛି କି, ଜଣେ ପ୍ରଶ୍ନ ପଚାରିବା ଦରକାର ନା। ତୁମେ ଯାହା କରୁଛ ତୁମେ ନିଜେ ବୁଝ, ଅନ୍ୟ କାହିଁ ଦୋଷ ବଦୁଛ, ଆଉ ନିଜର ଭୁଲଟାକୁ ଚାପିବା ପାଇଁ ଆମେ ଶାସ୍ତ୍ରକୁ ଧରୁଛେ, ଏଇଟା ହେଉଛି ସବୁଠୁ ଘୋରତମ ଅପରାଧ। ଶାସ୍ତ୍ର ଭଗବାନଙ୍କୁ ପ୍ରାୟ ଲୋକ ୟୁଜ୍ କରନ୍ତି ଧର୍ମରେ, ମୁଁ ଖୋଲା ଅନୁଭବରୁ କହୁଛି, ବହୁତ ଭକ୍ତଙ୍କର ଏସବୁ ଜିନିଷକୁ ଦେଖିକି ମୁଁ ଆଜି କହୁଛି, ମୁଁ କେବେ ଜିନିଷ କହିନି, କିନ୍ତୁ ଏଇଟା ସତ୍ୟ। କାରଣ ଇଏ କହିଲେ ନା, ଦୋଷ ବେଶାୟ ଯାଏତେ, ନୀତିକାର ଲେଖିଲେ, ବେଶ ବିଶ୍ୱାସ ନ କର୍ତ୍ତ୍ୟ କର୍ତ୍ତବ୍ୟମ, ବେଶ ଦୋଷାୟ ଯାଏତେ, ବେଶକୁ ସବୁବେଳେ ବିଶ୍ୱାସ କରେନି, ପ୍ରାଜ୍ଞ କେବଳ ବେଶକୁ ଗୋଟେ ବିଶ୍ୱାସ କରିବନି। ତିଲକ ମାରିଦେଲ, ମାରିଦେଇ ଭାବିଲେ ବୁଲେ, କ'ଣ ନା ବହୁତ ବେଶଟା ଦେଇଛ, ଭିତରଟା କ'ଣଟା ଅଛି, ଭିତରଟା କୃଷ୍ଣ ଜାଣନ୍ତି ବାପା, ଏ ବୋକା ସେ ବେଶକୁ ବିଶ୍ୱାସ କରିବ, ସେ ଲେଖୁଛନ୍ତି ପ୍ରାଜ୍ଞ, ତା ଅର୍ଥ ନୁହେଁ ଯେ ଗୋଟେ ବୈଷ୍ଣବ ବେଶଟା ଖରାପ, କିନ୍ତୁ ସେ କହୁଛନ୍ତି ଯେ ପ୍ରାଜ୍ଞ ଲୋକ ସେ କେବଳ ବେଶକୁ ବିଶ୍ୱାସ କରେନି, ବେଶ ଦୋଷାୟ ଯାଏ ଏତେ। ସେଥିପାଇଁ ଯିଏ ଗୋଟେ ଅପାତ୍ର ସେ ବେଶ ନେଇଗଲେ ବେଶୀ ଭୁଲ କାମ କରିବ, ବେଶ ନେଇଗଲେ ସେ ବେଶୀ ଭୁଲ କାମ, କାରଣ ତା ପାତ୍ର ତ ନାହିଁ ନା, ସେ ଗୋଟେ ବେଶ ନେଇଗଲା, ସେ ଶାସ୍ତ୍ର ମନା କରିଛି ଏଗୁଡ଼ା, ଏମାନଙ୍କୁ ବୈରାଗୀ ବେଶ ଦିଅନି, ସେଠି ସବୁ ଉଦାହରଣ ଦଉଛନ୍ତି। ରାବଣ ଭିକ୍ଷୁବେଶନ ହରତ ହରତ ଜନକାତ୍ମଚ, ଆଜି ସେ ବେଶଟା ଏମିତି କଲା ରାବଣଙ୍କୁ, ସେ ଆଜି କଣ କଲେ ଜନକ ଆତ୍ମଜ, ସୀତାଙ୍କୁ ହରଣ କଲେ ବେଶରେ, ନା ବେଶ ନା ରାକ୍ଷସ ବେଶରେ ଆସିଥିଲେ କଣ ହେଲା, ସୀତା କଣ ଯାଇଥାନ୍ତେ, ବେଶଟା ଧରିଦେଲେ, ବେଶଟା ଧରିଲା ତାକୁ ଇଜି ହେଇଗଲା ସବୁ। ନୀତିକାର ମାନେ ଯୋଉ ଜିନିଷ ବାଡ଼େ ଜିନିଷ ସାହାଯ୍ୟ କରିଦେବେ ଲୋକଙ୍କୁ, ଆଉ ବେଶଟା ଗୋଟେ ଦୋଷ ଆଣେ, ବେଶରେ ତୁମେ ଯଦି ସ୍ୱଧନ ନ ହେଇପାରିଲ ତୁମର ଦୋଷ ଆସିବ। ପୋଲିସ ଗୁଡ଼ା ଦେଖୁଣ ଯେତେ ଆଜି ବଡ଼ ବଡ଼ ଅଫିସର ପଦବୀ ପାଇକି ଆଉ ଡ୍ରେସ୍ ପାଇକି ସବୁ ଦୌଡ଼ା କରୁଛନ୍ତି, ପାଇଗଲେ ତାଙ୍କର ବଡ଼ ଅଫିସର ପୋଷ୍ଟ, ଆଉ ତାଙ୍କୁ ଗୋଟେ ମିଳିଗଲା ବେଶ, ଆଉ ଦୋଷ ଆସିବ ବେଶରୁ। ବିଭୀଷଣ ଏଟା ପସନ୍ଦ କରିନଥିଲେ, ବିଭୀଷଣ ଆମେ ରାକ୍ଷସ ଭାଇ, ତୁମେ ରାକ୍ଷସ ବିଷୟରେ କଲନି, ତୁମର ସୀତାଙ୍କୁ ହରଣ କରିଥିଲେ, ଆମର କାମ ହେଲା ଆମେ ଧନ ଆଉ ସ୍ତ୍ରୀ, ଆମେ ତ ରାକ୍ଷସ ନା, ଭଗବାନ ଏଟା ଜାଣନ୍ତିନି କି, ଭଗବାନ ଜାଣନ୍ତି ଏମାନେ ରାକ୍ଷସ ପ୍ରକୃତିର, ଏମାନଙ୍କର ସ୍ୱଭାବ ହେଲା ସବୁବେଳେ ଧନ ସ୍ତ୍ରୀ। ଆଉ ତୁମେ ସେଇ ବେଶରେ ସୀତାଙ୍କୁ ହରଣ କରିଥାନ୍ତ, ରାମ କେବେ ମାରିନଥାନ୍ତି, ରାମ ଜାଣିଛନ୍ତି ଏଗୁଡ଼ାଙ୍କର ସ୍ୱଭାବ ସେ। ମାଝି ଗୋଟେ କାହାକୁ ସେ ପିଲାକୁ କହୁଥିଲି ଫୋନ୍ରେ, ଆଜି ଗପି ବି ମୁଁ ତଣ୍ଟି କଥା ହେଲାଣି, ସେ ପିଲାକୁ ସେ ଫୋନ୍ରେ କହୁଥିଲି, ମଣିଷକୁ ତୁମେ କ'ଣ ବୁଝେଇବ ନା, ମଣିଷର ଦୋଷକୁ ଭଗବାନ କ'ଣ ଦେଖିବେ, ଆଉ ଭଗବାନ ଦୋଷ ଦେଖି ଭଗବାନଙ୍କୁ ବି କହିଦେବା ଦରକାର, ପ୍ରଭୁ ମୋ ଦୋଷ ଦେଖି ତୁମର ଲାଭଟା କ'ଣଟା ହବ, ଭଗବାନ ଖାଲି ଏତିକି କହିଦେବାର, ମୋ ଦୋଷ ଦେଖି ତୁମର କିଛି ଲାଭ ହବନି, କାରଣ ମୁଁ ତ ମୋର ତ ଜନ୍ମଟା ହେଉଛି ଗୋଟେ ଦୋଷ, ଜନ୍ମ ହବାଟା ଗୋଟେ ଦୋଷ, କାମର ତ ଜନ୍ମଟା ହବ, ଆଉ କାମନା ପାଇଁ ଗୋଟେ ସ୍ୱର୍ଣ୍ଣ ମିଳିଛି ଆମକୁ, ଆମର କାମନା ଅଛି, ପିତାମାତା ବି ତାଙ୍କ କାମନାରେ ଆମକୁ ଜନ୍ମ ଦେଇଛି, ପୁଣି ସେ କାମନା ଭୋଗିବା ପାଇଁ କର୍ମ ଚାଲିଛି ଏ ସଂସାର। ଆଉ ଏଇଟା ଏଇଟା ଗୋଟେ ଫିଲ୍ଡଟା କେବଳ କେବଳ କାମନା ଭୋଗିବା ପାଇଁ, ଆଉ କେବଳ ମାନବ ଜନ୍ମରେ ଭାରତ ଭୂମିରେ ଗୋଟେ ଚାନ୍ସ ରହିଛି ଭଗବାନ ପାଖକୁ ଯିବା ପାଇଁ, ଯଦି ସେ ଭକ୍ତି ଆସିଲା ଭଗବାନ ଭଗବାନଙ୍କୁ କହିବା ଦରକାର, ପ୍ରଭୁ ମୋ ଦୋଷ ଦେଖନ୍ତୁନି, ଆଉ ଯାହା କରୁଛନ୍ତି କର, ମୋ ଦୋଷ ଦେଖିଲେ ମୁଁ ତ ବଞ୍ଚିବିନି, ଆଉ ମୁଁ ଆପଣଙ୍କର କିଛି ଲାଭ ହବନି, କାରଣ କ'ଣ ଆପଣଙ୍କ ଲାଭ ହବ, କିନ୍ତୁ ଭକ୍ତ ସେଟା କହିବା ପୂର୍ବରୁ ସେ ନିଜକୁ ଚିନ୍ତା କରିବା ଦରକାର, ପ୍ରତ୍ୟେକ ବ୍ୟକ୍ତି ସେଟା ଅନୁତାପ କରିବା ଦରକାର। ଦେଖ ବହୁତ ଜଜ୍ ଅଛନ୍ତି, ବହୁତ ଜଜ୍ ଅଛନ୍ତି, ସେ ସବୁ ଫାଇନାଲ କରିଥିବେ, ତାର ମର୍ଡର କେସ୍ ଭଲ ମନ୍ଦ ସବୁ ଜିନିଷ ତା ଫାଇନାଲ ହେଇଯାଇଥିବ, ସେଇ ସମୟ ଭିତରେ କାରଣ ସେ ଗୋଟେ ଲୋକଟାକୁ ଫସେଇ ଦିଆଯାଇଛି, ତା ଫସିବାର ନଥିଲା ବା ତାକୁ ଗୋଟେ ଫଲ୍ସ କେସ୍ରେ ପକେଇ ଦିଆଯାଇଛି, ବହୁତ ଜଜ୍ ଥିବେ ଲାଷ୍ଟ ମୋମେଣ୍ଟରେ ଲାଷ୍ଟ ଡେରେ ଡିସିସନ ଚେଞ୍ଜ କରନ୍ତି, ଯୋଉଟା ଓକିଲମାନଙ୍କୁ ଚକିତ କରିଦିଏ, ହେଲ୍ଡ ହେଇଯିବ, ଟାଇମ୍ ପଳେଇବ, ଇମର୍ଜେନ୍ସି ଆସିବ, କ'ଣଟା ହେଇଯିବ, ପରମାତ୍ମା କର୍ମୀ ଲୋକ ହୃଦୟରେ ବି ଅଛନ୍ତି, ସେ ଗୋଟେ ଜୀବର ଇଣ୍ଟେନସନ୍ ଦେଖୁଛନ୍ତି। ଆମେ କେବଳ ଭଜନ କରିବା ଆଉ ଧର୍ମ ଆଉ ବେଶ ନାଁରେ ଆମେ ଯେକୌଣସି କାର୍ଯ୍ୟ କରିବା ସେଟା କେବେ ଭଗବାନ ଆମକୁ ସପୋର୍ଟ କରିବେନି, ଆଉ ଭଗବାନ ଭଲ ପାଆନ୍ତିନି, ତୁମେ ତୁମ ସ୍ୱରୂପ ସ୍ଥିତିରେ ରୁହେ, ତୁ ସେଦିନ ଅଧିକାର କୁହାଯାଇଛି, ତୁମ ତୁମ ଅଧିକାର ରୁହ, ତୁମେ କିଛି ପୂଜିଂ କରନି, ଏଟା ସମାଜରେ ଅସୁବିଧା ତିଆରି କରିବ। ଯେମିତି ପ୍ରଭୁପାଦ ପ୍ରଭୁପାଦଙ୍କ ଯେଉଁ ଜଜ୍ ଥିଲେ ବିଦେଶରେ କେଉଁଠୁ, ମୋର ଭକ୍ତ ତାଙ୍କ ବାପା କେସ୍ ଲଗେଇଥିଲେ ନା, ତାଙ୍କ ପୁଅ ବାବା ଯିଏ ହେଇଛି କେସ୍ ଲଗେଇଥିଲେ, କୋର୍ଟ କେସ୍, ବିଦେଶ କୋର୍ଟ କେସ୍ ମାନେ ପାଠ, ତାଙ୍କ ଷ୍ଟ୍ରିକ୍ଟ ସବୁ, ବହୁତ ପଇସା ଖର୍ଚ୍ଚ ହେଉଛି, କାହିଁକି ମୋ ପୁଅ ବି ବୁଝାଉଥିଲେ, ପୁଅ ବି ଯିବାକୁ ରାଜି ନାହିଁ, ମୁଁ ଆଉ ଯିବି, ମୁଁ କୁଆଡ଼େ ନିଶା ଫିସା ଖାଉଥିଲି, ମୁଁ ଆସିକି ଆପଣଙ୍କ ପାଖରେ ରହିଛି, ଭଗବାନ ଧରିଛି, ସେ ଯିବନି, ସେ କୋର୍ଟ କେସ୍ କରିଥାନ୍ତି। ଯେବେ କୋର୍ଟ କୋର୍ଟ ଡେଟ୍ ଥିବ ସେଦିନ, ସେଦିନ ତାଙ୍କର ଯେଉଁ ବିପକ୍ଷ ଓକିଲ ତାକୁ ସେଦିନ ଜ୍ୱର ହବ, ଜ୍ୱର ମାନେ ଉଠିପାରିବେନି ବେଡ୍ରୁ, ତାପରେ ନେକ୍ସଟ ଡେ ଭଲ ହେଇଯିବ, କୌଣସି ଦିନ ସେ କୋର୍ଟ କେସ୍ ଆଟେଣ୍ଡ ତାକୁ ଏମିତି ଆସିଲା ବୁଦ୍ଧି ସେ କେସ୍ ଛାଡ଼ିଦେବ, ସେ ଓଲଟା ଭଳି ଲେଖା ହୋଇନି ଗଲା ପ୍ରଭୁପାଦଙ୍କର। ସବୁବେଳେ ଯେ ଆମେ ଶାସ୍ତ୍ର ଗୁଡ଼ା ଖାଲି ଜାଣିବା, ଏ ପୋଥିଗତ ବିଦ୍ୟା ଏଗୁଡ଼ା କୁହାଯାଏ, ଏଗୁଡ଼ା ସବୁ ପୋଥିଗତ ବିଦ୍ୟା, ପଢା ପଢି କରି ଶ୍ଲୋକ ପଢି ଲୋକଙ୍କୁ ଦୁନିଆ କଥା କହିଦେଇକି ଚାଲିଲା ପ୍ରଭୁଛନ୍ତି, କି ନିଜ ଭିତରଟା କ'ଣ ନା ତୁମେ ନିଜେ ଅନୁଭବ କରୁନ, ମୁଁଟା କେଉଁ ମଣିଷଟା, ମୁଁ ମଣିଷଟା ଗୋଟେ ଭକ୍ତ ଚିନ୍ତା କରିଦେବ, ମୁଁ ମନୁଷ୍ୟ କି ଅସୁର କି ରାକ୍ଷସ କି ଭକ୍ତ କି ଦେବତା, ମୁଁ କ'ଣ ସେ ଆଗେ ଚିନ୍ତା କରୁ, ମୋ ହୃଦୟ ଭିତରେ କେଉଁ ଭାବନା ରହିଛି, ସେଥିରେ ତା ନିଜ ସ୍ଥିତିଟାକୁ ଜାଣିକି ଭଗବାନଙ୍କୁ ପ୍ରାର୍ଥନା ନ କରିବ ସେଟା ଭଜନ ହେଇପାରିବେ, ଏଟା ଅଭିମାନର ଭଜନ, ଧର୍ମ ବଳରେ ଆମେ ଭଜନ କରୁଛେ, ସେଥିରେ କର୍ମ ଗୁଡ଼ିକ ଭୁଲି ହେଲା। ଭକ୍ତି ଏତେ ମହାନ, ଗୋଟେ ତୁଳସୀର ଜଳ ଦେଇଦେଲେ ଜଣେ ଉଦ୍ଧାର ପାଇଯାଉଛି, କି ମନ୍ଦିରରେ ଝାଡ଼ୁ ମାରିଦେଲେ, ପୁରାଣ ଦେଖୁନା ସେ ପୁରାଣର, ନୃସିଂହ ପୁରାଣ କେଉଁ ପୁରାଣରେ ପଢୁଥିଲି ଦିନେ, ହାତ ପଡ଼ିବାକୁ ଶୁଣେ କି ସେସବୁ ଗପ, ସେ ଚୋରଟା ଚୋରି କରେ ଭଲ ମନ୍ଦ କରେ, ଯେତେ ଚୋରି କରେ ସେ ସବୁ ତା ପେଟ ଚୋରକୁ ପେଟ ନିଅଣ୍ଟ, ଆଉ ଧର୍ମ ବିତ ଆଉ ଗୋଡ଼ ଓଡ଼ିଆ ନା କ'ଣ, ଅଧର୍ମ ବିତ ବଡ଼ ବହୁତ, ହଁ ସେ ଯିବ ବୋଇଲେ ଅଧର୍ମ ତୋର ଥିବ ପୋଛେଇଯିବ ଗଲା ଚଳ ଚାଲିଯିବ। ଆଉ ସିଏ ଆସି ତା ଚୋରି କରେ, ଯେତେ ଆଣିଲେ ତା ପେଟକୁ ଅଭାବ, ସେ ଚିତା କଲା କଲା ଠାକୁର କଥା ଶୁଣିଲା, କୋଉଠି ବାବାଜୀ ମାନେ ପ୍ରବଚନ ଦେଉଛନ୍ତି, ସେ ଚୋର ତ ସବୁବେଳେ ତାର ଚୋର ତ ଚୁଙ୍ଗଚୁଙ୍ଗିଆ ବୁଦ୍ଧି ନା, ଆମ ସାର ସବୁ କୁହନ୍ତି ଯେ ଟିକେ ବେଶୀ ହେଲା, ଚୋର ଭଳିଆ କାହିଁ ହେଉଛି କିରି, ଚୋରର କାମ ତା ଲକ୍ଷଣ ହେଲା ଚୁଙ୍ଗ 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 ଚୁଙ୍ଗ, ଆରେ ଏମିତି କାହିଁ ହେଉଛି, ସ୍ଥିର ହଉନୁ, କାରଣ ସେ ସବୁବେଳେ ତା ବୁଦ୍ଧିଟା ମାନେ ଡିରେକ୍ସନ ଯାଉଥିବ, ଏଇଟା କ'ଣ କରିବି ଏଇଟା କ'ଣ କରିଦେବି। ଆଉ ଟିଟି ଟିଟି ଗୁଡ଼ା ଧରନ୍ତି କେମିତି, ଟ୍ରେନ୍ରେ ଯାଇଛ ତୁମ ଲାଇନ୍, ତୁମ ଏରିଆକୁ ତ କେନ୍ଦ୍ରାପଡ଼ାକୁ ଟ୍ରେନ୍ ନାହିଁ, ତୁମେ ଜାଣିବ କ'ଣଟା, ଟ୍ରେନ୍ରେ ତୁମେ ବସିନା ଆଉ ତୁମେ ଜାଣିବ କ'ଣ, ଟିଟି ଯାଅ ତୁମେ ଦେଖିବ, ଟିଟି ଧରିଦେବ କିଏ ଟିକେଟ୍ କରିଛି ନ କରିଛି, ଧରିଦେବ ସେ ତୁମକୁ ଟ୍ରେନ୍ ଦିଆହେଇଛି, ଆଉ ସେ ଯିଏ ଟିକେଟ୍ କରୁଛି ଖାଲି ଏମିତି ଦେଉଥିବ, ସେ ଗଲା ଅନୁଥିବ ଆଇଲେ କି ସେ ଧରିଦେବ ଏଇଟା ଟିକେଟ୍ କରିନି, ଧରିଦେବ ସେ ଜାଣିଦେ। ଆଉ ଚୋରଟା ତାର ତ ବୁଦ୍ଧି ଭଳ ସବୁବେଳେ ଚଞ୍ଚଳ ବୁଦ୍ଧି, ସେ ସାଧୁଙ୍କ ପାଖରେ ବସିଥିଲା, ପ୍ରବଚନ ସମସ୍ତେ ପ୍ରବଚନ ଶୁଣୁଛନ୍ତି, ତାର ଗୋଟେ ଟାର୍ଗେଟ୍ ଆସିଛି କାହାକୁ ତୁ ଝଡ଼େଇବ କ'ଣ କରିବ, ସେ ପ୍ରବଚନ ଶୁଣୁ ଶୁଣୁ ସାଉଥ୍ ଇଣ୍ଡିଆରେ ସେ କି ମନ୍ଦିର ଅଛି, ସେ ମନ୍ଦିର, ସେ ମନ୍ଦିରର ବର୍ଣ୍ଣନା ବାବା ଦେଉଛନ୍ତି, ସେ ମନ୍ଦିରରେ ବହୁତ ସୁନା ଅଳଙ୍କାର, ଭଗବାନଙ୍କର ଏତିକି ବେଶ ହୁଏ, ଏକାଦଶୀରେ ଏଇ ବେଶ ହୁଏ, ସେଇ ବେଶ ହୁଏ, ଏମିତି ସୁନା ଅଳଙ୍କାର ସବୁ ଲାଗେ। ଇଏଗଲା ଏତେ ଖଟିଖଟି ମଲିଣୀ ସବୁବେଳେ ମାଡ଼ ପିଟା ପିଟି ଖାଇ ଜାଣୁଛି ପେଟକୁ ପୋଷୁନି, ସେଇ ମନ୍ଦିରକୁ ଏକାଥରେ ଯିବି ପୁରା ଉଠେଇକି ଧରି ଚାଲି ଆସିବି, ତା ସେଠି ଗଲା, ଗଲାବେଳକୁ ସେ ଏକାଦଶୀ ଦିନ ଥାଏ ନା କ'ଣ, ପୂଜାରେ ଏଠି ବସିଛି, ପୂଜାରେ ବସିଲା ବେଳକୁ ଦୁଇଟା ଏଭଳିଆ ଅଛି କଥା, ଦୁଇଟା କଥା ଅଛି, ଆଉ ଗୋଟେ କଥା ସେ ମନ୍ଦିର ଭିତରେ ପଶିଛି, ଆଉ ଏଇଟା ଗୋଟେ ପ୍ରକାର ସେ ମନ୍ଦିର କଥାରେ, ମନ୍ଦିର ଭିତରେ ବସି ଯାଇଛି, ମନ୍ଦିର ଭିତରେ ପଶିକି ଅଳଙ୍କାର ଚୋରି କରିବା ଯାଉଛି, ସିଏ କରିବା ପାଇଁ ସେ ଦୀପ ଲଗେଇ ସେ ତାର ଭଜନ କରିଯିବ, ଆଉ କିଏ ବ୍ରାହ୍ମଣ, ସେ ଦେଖିଥିଲା ପଶ୍ଚିମ ମନ୍ଦିର ଭିତରେ, ଆଉ ସେ ହାଲା ଗୋଲା ଦେଲା କହିଲା ଇଏ ଦୌଡ଼ିକି ଯାଉଛି, କିଏ ଚୋରଟା ଦୌଡ଼ି ଯାଉ ଦୌଡ଼ି ଯାଉ ଯାଉ, ତାର ବର୍ଷା ଦିନ ହେଇଛି, ଗୋଡ଼ ଖସିଗଲା ମନ୍ଦିରରେ, ସେ ଯେଉଁ କ'ଣ ମନ୍ଦିର ବାଉଡ଼ର ଭିତରେ, ମନ୍ଦିର ଭିତରେ ସେ ମରୁଛି, ଦେଖ ମନ୍ଦିର ଭିତରେ ଗୋଡ଼ ଖସିଗଲା, ଖସିଗଲା ପଡ଼ିଗଲା, ଫଳ ପାଣି ଚାଲିଲା, ସାଙ୍ଗେ ସାଙ୍ଗେ ସେ ଦେଖୁଛି ସେ ପୂଜାରୀ ବିମାନ ହେଲେ ଚାଲିଲା। ଗୋଟେ ଭକ୍ତିରେ ଏତେ ବଡ଼ ବଡ଼ ମହିମା ଅଛି, ଲୋକ କେତେ ବିଶ୍ୱାସ କରୁଥିଲେ, ବୁଢ଼ୀ ବୁଢ଼ା ବୁଢ଼ୀ ହେଲେ ମୋତେ ଟିକେ ବୃନ୍ଦାବନ ନେଇଚାଲିଲା, ପୁରୀରେ ମୁଁ ଟିକେ ମରିବି, ଲୋକ ଯାଉଥିଲେ, ଆଉ ଭକ୍ତ କି ଆମର କୌଣସି ଗୋଟେ କନସିଅସ୍ ବି ନାହିଁ, ଗୋଟେ କେୟାରଲେସ୍, ଏ ଭକ୍ତିରେ ଏତେ ସହଜ ଗୋଟିଏ ଜିନିଷ ଧରିଦେଲେ ବୋଲି ଗୋଟେ ଲୋକ ପାର ହେଇଛୁ, ଗୋଟେ ପ୍ରଣାମର ମୂଲ୍ୟ, ଗୋଟେ ଝାଡ଼ୁ ମାରିବାର ମୂଲ୍ୟ, କେତେରେ ମୁକ୍ତି, ସାଙ୍ଗେ ସାଙ୍ଗେ ଗୋଟେ ଲୋକ ସାଙ୍ଗେ ସାଙ୍ଗେ ତା ଦୁଃଖ ପଳେଇବ, ଯଦି ଆମେ ଭଗବାନଙ୍କୁ ଡାକିଲା ପରେ ଆମର ଅଲଗା କିଛି ନାହିଁ, ମୋର ବିଶ୍ୱାସ ହେଉନି, ମୋର ଏଟା ହେଉଛି, ମୋର ସେଟା ହେଉଛି, ତାମାନେ କ'ଣ ଆମେ ଗୋଟେ ଢୁଙ୍ଗି ବୋଲି ହିନ୍ଦୀରେ କୁହନ୍ତି, ଗୋଟେ ଢଙ୍ଗ ଗୁଡ଼ିତ କୁହନ୍ତି, ଏଟା ଢଙ୍ଗ କରୁଛୁ, ଆଟଲିଷ୍ଟ ସେମାନେ କର୍ମନିଷ୍ଠ ବି ନୁହନ୍ତି, ଗୋଟେ କର୍ମନିଷ୍ଠ ଗୋଟେ ଧର୍ମନିଷ୍ଠ, ତ ଧର୍ମ ହେଉଛି ମାନେ ଧର୍ମଟା ନିଷ୍ଠା ଷ୍ଟେଜ୍ରୁ ଧର୍ମଟା ଆରମ୍ଭ, ଗୋଟେ ଧର୍ମନିଷ୍ଠ ମାନେ ଧର୍ମ କାହିଁ ଏଇଟା ନେଇଛି, ଧର୍ମଟା ନେଇଛି କାହିଁକି, ଏଟା ନିଷ୍ଠତା ଜିନିଷଟା, ଏଇ କଥାରେ ପଡ଼ୁଛି, କର୍ମଟା ତୁମ କର୍ମ ଦ୍ୱାରା ତୁମେ ସ୍ୱର୍ଗପ୍ରାପ୍ତି ହେବ, ତୁମ କର୍ମ ଦ୍ୱାରା ତୁମେ ନରକ ଯିବ, ତୁମ କର୍ମ ଦ୍ୱାରା ତୁମେ ବୈକୁଣ୍ଠକୁ ଯିବ, କର୍ମ ହିଁ ତୁମର ସବୁକିଛି ଫଳ ଦେବ, ସେଥିପାଇଁ ଭଗବାନ ପୁରା ସ୍କୁଟିନାଇଜିଲେ ତାକୁ ପୁରା ବାଛି ବାଛିକି ପୁରା ବିସ୍ତୃତ ଭାବରେ ପ୍ରତି ଶ୍ଳୋକକୁ ନେଇ ନେଇଯାଉଛନ୍ତି, କର୍ମ ଯୋଗୁଁ ସେଥିପାଇଁ ଦୁଇ ଥର କହିଲେ, କେଉଁ ମଧ୍ୟରେ ତୃତୀୟ ପଞ୍ଚମ, ୟାପରେ କର୍ମଯୋଗ ପ୍ରଶ୍ନ କରିବେ, ତୃତୀୟ ପଞ୍ଚମରେ ଦୁଇ ଥର କର୍ମକୁ କ୍ଲାରିଫାଏ କଲେ, କାରଣ ଲୋକ ଜଟିଳରେ ପଡ଼ୁଛନ୍ତି, କେଉଁଥିପାଇଁ କର୍ମରେ ପଡ଼ୁଛନ୍ତି ନା, କର୍ମର ଆସକ୍ତି ତିଆରି ହେଉଛି, ତୁମେ ଯେମିତି କର୍ମ କଲେ ତାର ଗୋଟେ ଆସକ୍ତି, ଯେମିତି ଭଗବାନଙ୍କର କର୍ମ କରୁଛି ଆମର ଆସକ୍ତି କାହା ପ୍ରତି ଆସିବ, ଆରେ ଭଗବାନ ପ୍ରତି କେମିତି ଆସିବ, ଭଗବାନ ପାଇଁ ସିନା କର୍ମ କରୁଥିଲେ ମୋର ପ୍ରତି ଆସକ୍ତି ଆସିବ, ଭକ୍ତର ଗୋଟେ ମିସ୍ମାଇଣ୍ଡ ଏଇଟା ରହିଯାଉଛି ନା, ସିଏ ଯଦି ତା ପାଇଁ କରୁଥିବ ଦେଖାଯାଉଛି ଏଇଟା ଭଗବାନଙ୍କ ପାଇଁ କରୁଛି, ଜଣାପଡ଼ୁଛି ସିଏ ରହିଛି ମଠରେ କିମ୍ବା ଗୋଟେ ଭକ୍ତ ହେଇଛି ସେ ତା ପାଇଁ ସବୁ କରୁଛି, କିନ୍ତୁ ଭକ୍ତ ଯେହେତୁ ଏତେ ଲୋକ ଭାବୁଛନ୍ତି ଭଗବାନ ପାଇଁ କରୁଛି, ସେଇଟା ସମାଧାନ ଦେଲେ ଶ୍ରୀଧର ସ୍ୱାମୀ ଏଇ ଗୀତାରୁ, କର୍ମଣି ଅକର୍ମଣି ଯେ ପଶ୍ୟେତ୍ ଅକର୍ମଣି ଚ କର୍ମଣି, କର୍ମରେ ଅକର୍ମ ଦେଖିବ ଅକର୍ମରେ କର୍ମ ଦେଖିବ, ସିଏ ହେଉଛି ମନୁଷ୍ୟ ଭିତରେ ସବୁଦ୍ଧିମାନ, ସେ କର୍ମଟା କରୁଛି ଅକର୍ମ ତୁ ଜାଣିଲ କେମିତି, ସିଏ ତା ପାଇଁ ସବୁଗୁଡ଼ା କରୁଛି, କ'ଣ ଭାବିଲେ ବୁଝୁଛ କି ନାହିଁ, ଖାଲି ପ୍ରେଜେଣ୍ଟଟା ମଠରେ ପଡୁଛି, କର୍ମଟା ତୁମ ଘରେ ଚାଲିଛି, କିନ୍ତୁ ସିଏ ଦେଖିବ ନା କ'ଣ ନାହିଁ ମଠ ପାଇଁ ସବୁ କରୁଛନ୍ତି, ଏଇଟା କର୍ମ ଗୁଡ଼ାକ ନା, ଲୋକ ଦେଖିବ ମଠ ପାଇଁ କରୁଛି, ଆମେ ଦେଖିଦେବୁ ଏଇଟା କର୍ମ କରୁଛି, ଆଉ କର୍ମରେ ଅକର୍ମ ଦେଖିବ ଅକର୍ମରେ କର୍ମ ଦେଖିବ, ସେ ବୁଦ୍ଧିମାନ କର୍ମରେ କିନ୍ତୁ ଅକର୍ମ ଦେଖିବ, ଯେଉଁ ବାହାର ଲୋକ ଆସିବେ ସେ ଦେଖିବ କ'ଣ ଇଏ ବାବୁଜୀ ଖୋଳୁଛନ୍ତି ବିଲରେ, ବିଲରେ ଖୋଳୁଛନ୍ତି ମାଟି ଆଣୁଛନ୍ତି, ଚାଷ କରୁଛନ୍ତି, ଗାଈ ରଖିଛନ୍ତି, କି ତ କର୍ମ ଗୁଡ଼ା କରୁଛନ୍ତି ଆଉ ନାଇଁ, ସେଟା କାହା ପାଇଁ କରୁଛନ୍ତି? କୃଷ୍ଣ ପାଇଁ। ଏବେ ଏଇଟା ଗୋଟେ କର୍ମଟା ତୁମକୁ ଶ୍ରୀ ଦେବ, ତୁମେ କର୍ମଟା କାହା ପାଇଁ କରୁଛ, କେଉଁ ଉଦ୍ଦେଶ୍ୟରେ କରୁଛ, ଦ୍ୟାଟ ଇଜ୍ ଇମ୍ପୋର୍ଟାଣ୍ଟ। କାହା ଉଦ୍ଦେଶ୍ୟରେ କରୁଛ, କାହିଁକି କରୁଛ? ତୁମେ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ ପୃଥିବୀଧାନ ପାଇଁ କରୁଛ, ଭଗବାନଙ୍କ ସୁଖ ପାଇଁ କରୁଛ, ତୁମକୁ ସୁଖ ମିଳିବ। ତୁମେ ଭଗବାନ ପାଇଁ କରୁନଥିବ, ନିଜ ପାଇଁ କରୁଥିବ, ସେଟା ତୁମେ ଭଗବାନଙ୍କୁ ତ କାହିଁ ଆଶା କରୁଛ? ଭକ୍ତିକତା କାହିଁ ତୁମେ ଆଶା କରୁଛ? ତୁମେ ଯାହା ପାଇଁ କିଛି କରୁନ, ତା ପାଇଁ ତୁମେ ଆଶା କରୁନ। ଯଦି କିଛି କରୁନ, ତୁମକୁ କିଛି ଦେବ କି? ଯେଉଁମାନେ ସବୁ ଦେଶର ପାଉଛନ୍ତି ସବୁ ବୀର, କ'ଣ ଦେଶର ସବୁ ପୁରସ୍କାର ଦିଆହଉନି? ପ୍ରତିବର୍ଷ ଗୋଟେ ଗୋଟେ ପୁରସ୍କାର ଦିଆହଉଛି, କାହିଁ ପୁରସ୍କାର ଦେଉଛନ୍ତି? ସେ କିଛି କରିଛନ୍ତି ନା? ଆଉ ଯିଏ କିଛି କରିନି, ସେ ତାର ଚୁପଚାପ ହେଲା, ତ ଦରା ଗଣ୍ଡେ ନେଇ ବଞ୍ଚିଲା। ତୁମେ ଯଦି କିଛି କରିନ, କେବେ ଆଶା କରନି, କର୍ମ ହିଁ ହେଉଛି ତୁମକୁ ସିଧେଇ ଦେବ। ତୁମେ ଯଦି ଭଗବାନ ପାଇଁ ତୁମେ କର୍ମ କରୁଛ, ସେଟା ବାହ୍ୟତ ଲୋକମାନେ କ'ଣ କହିବାର ଆମର କିଛି ଉଦ୍ଦେଶ୍ୟ ନାହିଁ। ଆମ ଚେତନାଟା କେମିତି ରହୁଛି, କାହା ଉଦ୍ଦେଶ୍ୟରେ ମୁଁ କରୁଛି, କାହାର ସୁଖ ପାଇଁ? କାରଣ ଯିଏ କର୍ମ କରୁ ତାର ଆସକ୍ତି ଆସିବ। ଜଣେ କହୁଛି ମୋର ଭଗବାନଙ୍କ କାହିଁ ଭକ୍ତି ହଉନି, ଭକ୍ତି ହଉନି ମାନେ ତୋର କୃଷ୍ଣଙ୍କ ସୁଖ ପାଇଁ ତୁମେ କର୍ମ। ସିମ୍ପଲ, ଗୋଟିଏ କଥାରେ କଟିଯିବ, ତୁମେ ନିଜ ପାଇଁ କିଛି କରୁଛ, ସେଥିପାଇଁ ତୁମର ଭକ୍ତି ହଉନି। କାରଣ ଆସକ୍ତିଟା ଭକ୍ତି ମାନେ କ'ଣ? ଭଗବାନଙ୍କର ନାମ, ରୂପ, ଗୁଣ, ପାରାଫାନେଲିଆ ଯାହା ଅଛି ସବୁ, ଯାହା ସବୁ ସମସ୍ତଙ୍କ ପ୍ରତି ଆସକ୍ତି। କାରଣ ଆସକ୍ତି ନହେଲେ ଭକ୍ତି ହବନି, ଭକ୍ତିର ଗୋଟେ ମୂଳ ବିଷୟ ହେଲା ଆସକ୍ତି। ଆସକ୍ତି ତୁମକୁ ଯୋଉଠି ନ ଆସିଲା ତ ଭଲ ଲାଗିବ, ଭକ୍ତି ହବନି। ଯେମିତି ଯାହାକୁ ଜଗନ୍ନାଥଙ୍କୁ ଆସକ୍ତି, ତା କୋଉଟା ଭଲ ଲାଗିବ? ପୁରୀଟା। ଯାହାର ଜଗନ୍ନାଥ ଆସକ୍ତି ନାହିଁ, ସେ ପୁରୀଟା ତାକୁ ଭଲ ଲାଗିବ, କାହିଁ ଜାଗା ଭଲ ନୁହେଁ? ତାର କହିବ ବୃନ୍ଦାବନ ଭଲ, କାରଣ ସେଠି ତାର ରାଧାରାଣୀଙ୍କ ପ୍ରତି ଆସକ୍ତି ଅଛି। ଭଲ ପାଇବାଟା ଆସକ୍ତିରୁ ତିଆରି ହୁଏ। ଆସକ୍ତିଟା କେମିତି ହବ? ଆସକ୍ତି ବସତି ତସ୍ତଲେ, ଆସକ୍ତିଟା କେମିତି ହବ? କର୍ମରୁ ତିଆରି ହବ। ତୁ ଏଇ ପିଲା ଛୁଆଙ୍କ ପାଇଁ ଏତେ ଆସକ୍ତି ଆସୁଛି, କାହିଁକି ଆସୁଛି? ଆସି ପିଲା ଛୁଆଙ୍କ ପାଇଁ କରିଛନ୍ତି, ଯିଏ ଏତେ ତା ପିଲା ଛୁଆଙ୍କ ପାଇଁ କର୍ମ କରିଛି, ତା ପ୍ରତି ସେ ତା ଆସକ୍ତି, କର୍ମର ଆସକ୍ତିଟା ତିଆରି ହୁଏ ନା? ସେଥିପାଇଁ ସେ ସବୁବେଳେ ଯେତେ ହେଇଯିବ ଖାଲି ଚିନ୍ତା କରେ, ପୁଡ଼ା ପାଠ ପଢ଼ିଥିଲି, ଏତେ କରିଥିଲି, ଏହା କରିଥିଲା, ତାହା କରିଥିଲା, ମୁଁ ଆଜି ଏହା କରିଥିଲି, ମୋତେ ଆଜି ପଚାରିଲାନି, ଏହା କଲାନି, କାହିଁ ତା ପାଇଁ ସେ କରିଛି, ତା ପ୍ରତି ଆସକ୍ତିଟା ରହିଛି, ମୁହଁ ସେ ଭାଙ୍ଗିଏ ନା। କର୍ମଟା ଗୋଟେ ଏତେ ଜଟିଳ ଜିନିଷ, ତା ପାଇଁ କର୍ମ କରିଦେଲା ପରେ ବି ଆସକ୍ତିଟା ଭାଙ୍ଗିବନି, କିନ୍ତୁ ଭଗବାନ ପାଇଁ ଯେ କର୍ମ କରିଥିବ ତା ଆସକ୍ତିରେ ରହିବ। ସେଥିପାଇଁ ତା ସ୍ୱର ଯେତେ ଇନଭାଲିଡ୍ ହେଇଗଲେ ବି ତାର ଆଫେକ୍ସନ୍ ଗୋଟେ ଭଗବାନ ପ୍ରତି ରହିବ, କାରଣ ଏଇଟା କର୍ମ ଜିନିଷ ନା, ତାର କ'ଣ ହୃଦୟ ଗ୍ରନ୍ଥି ସହିତ ଇନ୍ଦ୍ରିୟ ସବୁ ସେଇଟା ସେ କରିଛି ପ୍ରଭୁଙ୍କ ପାଇଁ। ସେଥିପାଇଁ ପ୍ରଭୁ ଲାଷ୍ଟ ମୋମେଣ୍ଟରେ ଗୋଟେ ବେଲ୍ ବାଜୁନି ରାଗି ହେଉଛନ୍ତି, କାହିଁ ବେଲ୍ ବାଜୁନି? ପ୍ରଭୁଙ୍କର ଆମର ମନ୍ଦିର ଗୋଟେ ଦେଖୁନ୍, ବମ୍ବେ ବୃନ୍ଦାବନ ଦୁଇଟାରେ ପ୍ରପାତ କରୁଥିଲେ, ବେଲ୍ ବଜେଇବ, ଗୋଟେ ବାଜିଲା ଟଙ୍କଡ଼ି ବାଜିବ, ରାତି 12 ହେଲା, 12 ଥର ବେଲ୍ ବାଜିବ, ପୁରା ଲାଷ୍ଟ ଟାଇମ୍ରେ ପ୍ରପାତ କରୁଛନ୍ତି, କାହିଁ ବାଜୁନି? ମୁଁ ଥାଉ ଥାଉ ତୁମେ ମାନେ ଏତିକି ମ୍ୟାନେଜ୍ କରିପାରିବ, ଗୋଟେ ବେଲ୍ ବାଜୁନି ପ୍ରପର, ମୁଁ ଗଲା ପରେ ତୁମେ ଇନଷ୍ଟିଚ୍ୟୁସନ୍ କ'ଣ ରଖିବ? ଗୋଟେ ବେଲ୍ ଠିକ୍ ଟାଇମ୍ରେ ନାଇଁ ବାଛନ୍ତି କି ନାହିଁ ସେ ବୁଝୁଥିଲେ, ତାଙ୍କର କାହା ଜାଗା ବୋଲି ଭାବୁଥିଲେ, କୃଷ୍ଣଙ୍କର ପ୍ରପର୍ଟି। ଆଉ ଭକ୍ତିଟା ତୁମେ କ'ଣ କ'ଣ ପଢ଼ିଦେଇକି ମୁଁ ପ୍ରବଚନ ଦେଇଦେବି, ଆକୁ ତାକୁ ବୁଝେଇଦେବି, ବାସ୍ ମୋର ହେଇଗଲା ଭକ୍ତି ନା କ'ଣଟା? ସେ ଯିଏ ଜାଣିନି ତତ୍ଵ, ଗୋଡ଼ିଏ ତତ୍ଵ ତାକୁ ପାଠ ପଢ଼େଇବ, ଘୁରି 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 ତୁମ ମୁଣ୍ଡ ସବୁ ବାହା ହେଇଯିବ। ତୁମେ ସରଳ ସୂତ୍ର ଗୁଡ଼ିକୁ ନ ଧରିପାରିବ, ତାପରେ ତୁମକୁ ନିରାଶ ଲାଗିବ ଯେ ମୁଁ ଏତେ ଦିନ ଠାକୁରଙ୍କୁ ଡାକିଲି, ହରିନାମ କଲି, ମୋର କ'ଣ କିଛି ଖାଲି ଦୋଷ ନଦିବ। ବର୍ତ୍ତମାନ ଏଇଟା ଗୋଟେ ତୁମର ଶେଷକୁ କେବଳ ତୁମ ଜୀବନର ଗୋଟିଏ ଜିନିଷ ହବ, କେବଳ ଅନ୍ୟକୁ ଦୋଷ ଦେବ, ଆଉ କିଛି ହେଇପାରିବନି। ଖାଲି ଦୋଷ ଦେଇକି ତୁମ ମନକୁ ଶାନ୍ତି କରିବ। ଗୋଟିଏ ଅସଫଳ ବ୍ୟକ୍ତିର ଭକ୍ତିରେ, ଗୋଟିଏ ଅସଫଳ ବ୍ୟକ୍ତିର କେବଳ ଗୋଟିଏ ହେଉଛି ଆନନ୍ଦ, କାରଣ ଅନ୍ୟକୁ ଦୋଷ ଦେଇଦେଲେ ତା ମନଟା ଖୁସି ଯେ ମୁଁ ଠିକ୍, ସେ ମନ୍ଦିର ଏମିତି ହେଉଛି, ଏଠି ଏମିତି ହେଉଛି, ସେ ବିଷୟରେ ଏଠି ହେଉଛି, ଏଠି ଏମିତି ହେଉଛି, ସେ ମହାରାଜ ଏମିତିକା, ସେ ସିଏ ତାର ଏଇଠି ତାର ସୁଖ, ଆଉ କିଛି ସୁଖ ନାହିଁ। ଦୋଷ ନଦୀ ନ ନଦୀ ପାରିଲେ ହେଇପାରିବନି, କାହିଁକି ସେ ଏତେ ମାନେ କରେକ୍ସନ୍ ହେଇପାରିଲାନି 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 ହେଇପାରିଲାନି, ଏମିତି ଅବସ୍ଥା ହେଇଗଲା ସରିଲା ତାର। ସିଏ ବୁଝିପାରୁନି ମୁଁ ଯାହା କରିଥିଲି, ଯେଉଁ କର୍ମଟା କରିଥିଲି କାହା ପାଇଁ କରିଥିଲି, ମୁଁ ନିଜ ପାଇଁ କରିଥିଲି ନା କୃଷ୍ଣଙ୍କ ପାଇଁ? ବାସ୍, ଯେ ଭଗବାନ ପାଇଁ କର୍ମ କରିବ ତାର ଭଗବାନ ପାଇଁ ଆସକ୍ତି ଆସିବ। ତୁମେ ଦେଖ ଗୋଟେ ଛୋଟିଆ ଜିନିଷ ଦେଖ, କର୍ମୀ ଲୋକଟା ମୁଁ ଦେଖିଛି ଯେ ଡେଲି ଫୁଲ ତୁଳନ୍ତି, ଶିବ ମନ୍ଦିର ଦିଅନ୍ତି, ସେ କ'ଣ କରିବେ? ସେ ଡେଲି ଦେବେ, ନଦେଲେ କହିଲେ ନା ମନଟା ବୁଡ଼େଇ ପୁଡ଼େଇ ହେଉଛି, ମୁଁ ଯିବି ନା ଠାକୁର ଟିକେ ଦେଇକି ଆସିବ। ସେ ମନ୍ଦିର ଫୁଲ ସବୁ ଗାଁ ଗଣ୍ଡେ ସେ ମା ଆସନ୍ତି, କ'ଣ ଯେଉଁ ଗାଁରେ ନଥାନ୍ତି ସବୁ ଦେବୀ, ମୋ ଗ୍ରାମ ଦେବତୀ, ସେ ମନ୍ଦିର ଫୁଲକୁ ସବୁ ଆଣିକି ସେ ବୁଢ଼ୀ ମା ଦେବେ, ନନା ଆସିବ କ୍ଷୀର ଆଣି ଟିକେ ଦେବେ, ଯେତେ ଘର ଖାଅନ୍ତା ବର ସେ ଫୁଲ ତିରା ନିଥୁ ଦେଇ ଆସିଥିବେ। ତେଣୁ ଆସକ୍ତି କର୍ମରୁ ଆସକ୍ତିରେ ତିଆରି ହୁଏ ନା ଆଉ। ହେଲେ ପ୍ରଥମ କୁହାହେଲା କର୍ମ କେମିତି କରିବ, ପୁଣି ନିଷ୍କାମ ନିଷ୍କାମ ଭାବରେ କର୍ମ କର, ସେ ତୁମର ଭଗବାନ ଭଗବତ ଆସକ୍ତିଟା ବଢ଼ିବ, ପ୍ରଭୁଙ୍କ ପ୍ରତି ଆସକ୍ତିଟା ବଢ଼ିବ। ମୁଁ ଏଇଟା ଭଗବାନ ପାଇଁ କରୁଛି, ମୋତେ ଏତେ ମାନ ମିଳିଲା ସମ୍ମାନ ମିଳିଲା, ମୋତେ ଏମିତି ପଚାରିଲେନି ଇଏ କଲେନି କ'ଣ ବୋଲେ ବୁଝୁଛ କି ନାହିଁ, ସିଏ ଅଜନ ହବନି ବାପା, ମୁଁ ଏତେ କଲି ମୋତେ ପଚାରିଲେନି, କେ ତୁମକୁ କିଏ ପଚାରିବ, ଏଠି ତ କୃଷ୍ଣ ପାଇଁ କରୁଛ, ତୁମେ ଡରିବ କି ତୁମକୁ ପଚାରିବେ କି, ତୁମେ କ'ଣ ଭଗବାନଙ୍କୁ ଉଠେଇ ଦେବ ସୁନା, ତୁମେ କୃଷ୍ଣଙ୍କ ପାଇଁ କରୁଛ କ'ଣ ତୁମକୁ ତୁମକୁ ସମ୍ମାନ ଦିଆହବ। ଏବେ ସାଧୁମାନଙ୍କ ପାଖକୁ ବେଶୀ ଧନୀ ଲୋକ ଆସନ୍ତି, ଏଇଠି ଗୋଟେ କାରଣ କାହିଁକି ଆସନ୍ତି, ଏକ ସାଧୁଙ୍କ ପାଖରେ ବେଶୀ ଧନୀ ଧନୀ ଲୋକ, ଯିଏ ଏତେ ବଡ଼ ସାଧା ତାକୁ ଧନୀ ଲୋକ ଦୌଡ଼ିବେ, କାହିଁକି ଦୌଡ଼ନ୍ତି, ଜଗତରେ ସବୁଠୁ ବଡ଼ ସମ୍ମାନ କାହାକୁ ମିଳେ, ସାଧୁକୁ, ଜଗତରେ ସବୁଠୁ ବଡ଼ ସମ୍ମାନ ଥାଏ ଭଗବାନଠୁ ବେଶୀ ମିଳେ ସାଧୁକୁ, କାରଣ ଭଗବାନ ଲୋକ ଲୋକ ତ ଭଗବାନ ସହିତ ଯାହା କୁହନ୍ତି କମ୍ୟୁନିକେଟ୍ କରିପାରୁନାହାନ୍ତି ନା, ସମ୍ପର୍କ ରଖିପାରୁନାହାନ୍ତି, ସାଧୁକୁ ସାଙ୍ଗ ମିଶୁଛନ୍ତି। ତାଙ୍କ ଭଗବାନ ପୃଷ୍ଠ ବସେଇ ଦେଉଛନ୍ତି, ଦେଖୁଛ ଆଉ ତୁମ ଏରିଆରେ ନଥିଲୁ କି, ଭଗବାନ ପୃଷ୍ଠ ବସେଇଦେବେ ସାଧୁଙ୍କୁ, ବହୁତ ବଡ଼ ସ୍ଥିତି ଦେଇଦେବେ, ତା ପାଖରେ ଯାଇକି ସବୁଠୁ ବଡ଼ ଲୋକ ପହଞ୍ଚିବେ, କିଏ ବଡ଼ ବଡ଼ ଷାଠିପତି ମାନେ, କାହିଁକି ନା ଆଙ୍କୁ ପଇସା ମୁଁ ଦେଇଦେଲେ ସାଧୁ କ'ଣ କରିବେ, ମୋତେ ସମ୍ମାନ ଦେବ, ଯିଏ ଯାହାକୁ ସ୍ୱାଗତରେ ସବୁଠୁ ବଡ଼ ସମ୍ମାନ ଦିଆହଉଛି ସେ ମୋତେ ଆଜ୍ଞା ଆପଣଙ୍କୁ ସିଟ୍ ଦେଇକି ବସେଇବ। ଇଏ ନିରପେକ୍ଷ କଥା ବାପା, ଆଜି ଧନରୁ ବୁଡ଼ିକି ରହିଛି କାହିଁ ସାଧୁକୁ ଦେଇଯିବ, ମ କାହିଁ ଯାଉଛି ସାଧୁକୁ ଭୋଜନ କରିବା ପାଇଁ, ଆଉ ପାଠ ପଢ଼ାଇଲ ସେ ହବନି। କୁଳୀନ ପଣ୍ଡିତ ଜ୍ଞାନୀର ବଡ଼ ଅଭିମାନ, ଏ ଜ୍ଞାନୀ ଲୋକଟା ତା ଭାରି ଅଭିମାନ, ପଣ୍ଡିତଙ୍କର ଭାରି ଅଭିମାନ, କୁଳୀନ ଧନୀ ପଣ୍ଡିତର ବଡ଼ ଅଭିମାନ, ମହାପ୍ରଭୁ କହିଲେ ସେ ଭାରି ଅଭିମାନୀ ଧନ ରହିବ, ସେମିତି ନାହିଁ ସବୁ ଧନୀ ଲୋକ ଅଭିମାନୀ, ଯଦି କେବଳ ଭଗବାନଙ୍କର କରୁଣା ଥିବ, କରୁଣା ଥିଲେ କେବଳ ଧନର ଜଣଙ୍କର ନିରଭିମାନୀ ହେଇପାରିବ, ନହେଲେ ଧନର ଗୁଣ ହେଲା ସେୟା। ଭାଗବତ କହିଛନ୍ତି ଆମେ କ'ଣ ତମକୁ କମ୍ପ୍ରମାଇଜ୍ କରି କଥା କରିଦେବାକୁ କହିବୁ ନା କ'ଣ, କେବେ ସେଟା ହେଇପାରିବନି, ଧନଟା ଖରାପ ଜିନିଷ ସେଟା ଭଗବାନ ଦେଉଛନ୍ତି, ସେ ଭକ୍ତିଟା କହିଲେ ଯଦି ଥାକେ ବହୁ ଧନ ତବେ ହେବେ ଅକିଞ୍ଚନ ବୈଷ୍ଣବର କର ଉପକାର, ଧନ ଥାଇକି ଅକିଞ୍ଚନ ହେବା ଏଟା ଗୋଟେ ବିପରୀତ ଗୁଣ, କେବଳ ଈଶ୍ୱର କୃପା ହେଇପାରିବ। ସେଥିପାଇଁ ଏଇ କଥାରେ ପଡ଼ିଛି, କର୍ମଟା ତୁମକୁ ସଫଳତା ଦେବ, ତୁମେ କୃଷ୍ଣ ଚେତନାରେ କର୍ମ କଲେ କୃଷ୍ଣ ପ୍ରତି ଆସକ୍ତି ଆସିବ, ସେଥିପାଇଁ ଭଗବାନ ନିଷ୍କାମ କର୍ମ ଉପରେ କହୁଛନ୍ତି। ଆଉ ବେଦର ଯେଉଁ ସେକ୍ସନ୍ଟା ରହିଲା ସେଟା ନିଷ୍କାମ ନୁହେଁ, ଏଇଟା ସକାମ, ଏଇ ଯଜ୍ଞ କଲେ ଏଇ ଫଳ ମିଳିବ, ଏଇ ପୂଜା କଲେ ଏଇ ଫଳ ମିଳିବ, ଏ ବ୍ରତ ନାହିଁ କି ସାବିତ୍ରୀ ବ୍ରତ, ସେ କ'ଣ ହଜାର ପାଠ ସବୁ ଅଛି, ଏ ବ୍ରତ ସେ ବ୍ରତ ଏ ପୂଜା ସେ ପୂଜା, ଏସବୁ ସକାମ, ସକାମ କର୍ମ କେଉଁମାନେ କରିବେ, ଯେଉଁମାନଙ୍କର କାମନା ଅଛି ସେମାନେ କ'ଣ କରିବେ, ପୁଣି ନା ବେଦର କର୍ମକାଣ୍ଡ ସେକ୍ସନକୁ ଫଲୋ କରିବେ, ଫଲୋ କଲା ପରେ କ'ଣ ହେବେ, ସେ ସୁଖ ଦୁଃଖ ଭିତରେ ରହିବେ, ମନ ଯଜ୍ଞ କରିବେ ଆଉ ତାପରେ ଚିନ୍ତା କରିବେ, ଯେହେତୁ ତା କଲି କାହିଁ ଫଳ ଟିକେ ମିଳିଲାନି, ହେ ଖାଲି ଦୌଡ଼ୁଥିବେ ଜାତକ ଦେଖନ୍ତି, ଦେଖୁ ତାଙ୍କ ଘରେ ସବୁବେଳେ ସକାଳୁ ଲାଇନ୍, ବୈଦ କଳିଯୁଗରେ ବୈଦ ଆଉ ଜାତକ ବାଲା ଓକିଲ, ହେଲେ ଅନଲାଇନ୍ରେ ଦେଖିଦେଉଛନ୍ତି ଜ୍ୟୋତିଷ ଟିଭି ସବୁବେଳେ ଦେଖିବ, ଖାଲି ଭାଗ୍ୟ କ'ଣ ଅଛି କୁହ, ଧନରାଶି ସେ ଲେଖା ହେଇଥିବ, ଧନରାଶି ବର୍ଷା ହବ, ଏତେ ବର୍ଷା ହେଉଛି କେଉଁଠି ତୁମ ଧନ ସବୁ ସମୁଦ୍ର ତ ଭାସିଯିବ ତୁମ ଧନ, ଏ ଭାଗ୍ୟର ଧନରାଶି ବର୍ଷା ହବ, ସେମିତି ଡାଇଲଗ ମାରିବି ଏ କହିବ ଗଲା ଆଉ, ଭଗବାନ କିଏ ସକାମୀ କରିବ ଲୋକ ଗୁଡ଼ା କ'ଣ ଭଗବାନ, ତାଙ୍କୁ ତାଙ୍କ ମତି ହେଉଛି ସବୁବେଳେ ଅସ୍ଥିର ଅସ୍ଥିର ମତି, ସେ କର୍ମଟା ଗୋଟେ ବ୍ୟକ୍ତିକୁ ଫଳ ଦିଏ, ତେଣୁ କୃଷ୍ଣ ଚେତନାରେ କର୍ମ କଲେ ଜଣଙ୍କର ଭଗବାନ କୃଷ୍ଣଙ୍କ ପ୍ରତି ଆସକ୍ତି ଆସିବ, ସେ ଆସକ୍ତିରେ ତୁମକୁ କ'ଣ କରିବ ବଢ଼େଇଲା, ତ ଯେତେ କୃଷ୍ଣଙ୍କ ପାଇଁ ସେବା କଲ ତାଙ୍କର ଭଜନ କଲ ତାଙ୍କ ପ୍ରତି ଆସକ୍ତି ବଢ଼େଇଲ, ଏଇଟା ଏଇଟା ଭକ୍ତିକି ଯିବ। ଯେତେବେଳେ ତୁମେ ନିଜର ସୁଖ ବାସନା ଲାଭ ପୂଜା ପ୍ରତିଷ୍ଠା କଲ ସେଠି କର୍ମକାଣ୍ଡରେ ତୁମେ ଟଚ୍ କରିବ ହିଁ କରିବ, ହେଟା ତୁମେ ରହିଲ ତୁମ ବେଦ ଭିତରେ ଆଉ, ଶୁଦ୍ଧ ଭକ୍ତିତା କାହିଁ ଚିନ୍ତା କରୁଛ, ନିର୍ମଳ ଅନ୍ତକରଣ ତୁମର କେବେ ହବନି ଭାବରେ। ଆଉ ଭକ୍ତ ସଂଘ ମାନେ କ'ଣ କ'ଣ ବୋଲି ଜାଣିଛ ନା ନାହିଁ, ବାବୁଜୀ କେତେ କାହିଁକି ଆସୁଛ, ଆଉ ମୁଁ ଗାଡ଼ିରେ ତ ଯିବି ଆଉ, ମୁଁ ଟିକେ ବୁଲି ଆସିବି ଆଉ, ମୁଁ ଗୋଟେ ବଡ଼ ଭକ୍ତ, ସେ କାମ ଚଳିବନି ବାବା, ବାବାଜୀ ତୁମକୁ ଘର ଦ୍ୱାରା ସବୁ ସାଧୁ କତିକି ଆସୁଛ ମାନେ ସାଧୁ କ'ଣ କହିବ, ଡକ୍ଟର କତିକି ଗଲେ ଡକ୍ଟର କ'ଣ କହିବ, ଭଲ ଡକ୍ଟର କତିକି ଗଲେ ସେ କ'ଣ କହିବ, ତୁମ ରୋଗ ଦେଖିଦେଲା ତୁମର ଅଲସର ହେଇଛି ସେ କ'ଣ କହିବ, ହଁ ଯା ଯା କହୁଛୁ କା ମେଡ଼ିସିନ ନେଇଯା, ନାଇଁ ଭଲ ଡକ୍ଟର କହିବନି ଆଗ ଅପରେସନ, ତୋ ରୋଗଟା ରହିବ ଅପରେସନ ଯା, କଷ୍ଟ ସେଟା କିନ୍ତୁ ହବାକୁ ପଡ଼େ, ହେଲେ ତୋର କିଏ ହେଇଯିବୁ, ସାଧୁ କେବେ ଚାପଳସୀ କୁହନ୍ତି ନା, ସାଧୁ ଆପୋଷ ମିଳକୁ କଥାବାସା କରିବେନି, ଯିଏ ଆପୋଷ ମିଳାମିଶା କଥାବାସା କରୁଛି ତାର ସାଧୁ ତ ରହିବେନି, କମ୍ପ୍ରମାଇଜ୍ ନେଚର ସାଧୁ କେବେ କରିପାରିବେନି, ସେ କେବଳ କମ୍ପ୍ରମାଇଜ୍ କରିବେ ଭଜନ ପାଇଁ, ଆଉ ଲୋକଙ୍କ ତ ଧନ ପାଇବା ପାଇଁ, ସମ୍ମାନ ଦେବା ପାଇଁ, ମୋତେ ସମ୍ମାନ ଦେବେ କହିଦେଲେ ବାବୁଲିଙ୍କୁ ସେ ଖରାପ ଭାବିବ, ଖରାପ ହେଲେ କଣ୍ଟା ହେଲା, ଖଣ୍ଡା କଲେ କ'ଣ କଣ୍ଟା ହେଲା, ସେଇଟା ଠିକ୍ ଜିନିଷ ଠିକ୍ ତାର ଅମଙ୍ଗଳ ହେଇଯିବ, ତା କହିବାକୁ ପଡ଼ିବ ସେଟା, ସେଇଟା କହିଲେ କିନ୍ତୁ ଜଗତରେ କଷ୍ଟ ଅଛି, ଅପ୍ରିୟ ସତକଥା କହିଲେ କଷ୍ଟ ଅଛି, କିନ୍ତୁ କହିବାକୁ ପଡ଼ିବ, କେବଳ ସାଧୁ ହିଁ ଅପ୍ରିୟ ସତକଥା କହିବ ଜଗତରେ, ଆଉ କିଏ କହିପାରିବେ, ଯେ ତାର ହିଂସା ନାହିଁ ଆଉ ପ୍ରତିକ୍ରିୟା ସବୁ ସହିପାରିବ, ତାକୁ ଜାଲ ପୁରେଇଦେଲେ ପୁରେଇଦେଲେ, ପୂର୍ବରୁ ବହୁତ ସାଧୁଙ୍କର ଘଟଣା ହେଇଛି, ତୁମେ ଅନ୍ୟ ପାଇଁ ବି ତୁ ଜାଲ ବସିବ, ପଶୁ ସତ୍ୟ କଥା ମୁଁ କହିବି, ସେଇଟା ସାଧୁ କହିପାରିବ, ସାଧୁ କାହାର ଚାକର ହବନି, ଚାପଲ ଆସିନି, ସେ କୃଷ୍ଣ ଦାସ, ତା ପାଖକୁ ଆସିଲା ମାନେ ତୁମେ କ'ଣ କରିବା, ଏଇ ସକାମ କର୍ମର ବାସନା ଯୋଉଟା ରହିଛି ସେ ଉଡ଼େଇବ, ବିଶେଷ କରି ଓଡ଼ିଆ ସମ୍ପ୍ରଦାୟ ଆଇଲେ, ଆଉ ଚୈତନ୍ୟ ମହାପ୍ରଭୁଙ୍କ ଫାଉଣ୍ଡେସନଟା ମୋ ସେଠୁ ଆରମ୍ଭ ହେଲା, ନ ଧନମ ନ ଜନମ ନ ସୁନ୍ଦରୀ କବିତା ବା ଜଗତ ଏ ସକାମେ, ମହାପ୍ରଭୁ ଆମକୁ ପ୍ରଥମେ ଶିଖେଇଲେ ନ ନ ବୋଲି, ଆଉ ତୁ ଦୌଡ଼ୁଛ କ'ଣ ଦିନ ରାତି ଖାଲି, ମୋର ଟ୍ରାକ୍ଟର ଏଟା, ମୋର ଗାଡ଼ି, ମୋର ଏଟା ଘର କର୍ମ, ଏଇଟା କ'ଣ, ଇଗୁଡ଼ା ପାଠ ନାହିଁ, ଇଗୁଡ଼ା କାମ ପାଠ ନାହିଁ, ସେଥିରେ ଭକ୍ତି ହବନି, ହେମାଳ ଗୋଟେ 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 ବୁଢ଼ା ହେଇଯିବ, କିଛି କିଛି ନା କିଛି ଲାଗିବନି, ଆମର ପାଖ ଶୁଣୁ ନା, ପ୍ରଥମ ରିଜେକ୍ଟ କରାହେଲା ମୋର ଧନ, ଧନ ଦରକାର ବଞ୍ଚିବି କେମିତି, ଜଣେ ପ୍ରଶ୍ନ କରିବ, ଧନ ଦରକାର ନାହିଁ ବଞ୍ଚିବି, ସେ କହିଦେବ, ଆପଣ ଜାଣନ୍ତିନି ଆପଣ ବାବାଜୀ ହେଇଛନ୍ତି, ଆପଣ ଲୋକ ଦେଇଦେଉଛନ୍ତି, ଲୋକ ହେବେ ନା, ଆପଣ ମିଳିଯାଉଛି କି ମିଳିଯାଉଛି କାହିଁକି, ଆମେ କର୍ମ କରୁଛୁ ଆମକୁ ମିଳୁଛି, ତୁମେ କହୁ ନା ଆମ କର୍ମଟା ତୁମେ କହୁନା, ତୁମ ଘରେ ବସିବ ସେମିତି, ତୁ ଭାବିଲେ ଉଚ୍ଚ କି ନାହିଁ, ତୁମେ ମାୟାର ଚାକର ହେଇଛି ବୋଲି ତୁମ ଦରମା ଲିମିଟ, ଦରମା ଆମେ କୃଷ୍ଣ ଚାକର ବୋଲି ଆମର ଦରମାର ଲିମିଟ ନାହିଁ, ମୁଁ ତ ଗୋଟେ କଥା ଖୋଲା କଥା କହୁଛି, ତୁମେ ଚାକିରି କରୁଛ ବଣ୍ଡ ସାଇନ୍ କରିକି, ମୁଁ ଏତିକିରେ ମୋତେ 20,000 ମିଳିବ, 25,000 ପେନ୍ସନ୍ ମିଳିବ, ସରିଲା, ତୁମେ ମାୟାର ଚାକର, ମାୟାର ଚାକରରେ ତୁମର ତୁମ ଦରମା ସେତିକି ଦେବ ମାୟା, ଆଉ କ'ଣ ଅଧିକା ଦେଇଦେବ ନା କ'ଣ, ନା ଅଧିକା ଦେଇଦେଉଛି, କାଟୁଛି, କାଟିଦେବ ଏଇ ଯୋଉ କ'ଣ କୋଭିଡ଼ରେ କାଟିଲା ଦରମା, ମାୟାର ଚାକର, ଆଚ୍ଛା ମାୟାର ଚାକର ହେଇଛ ମାୟା କେତେ ଦେବ, ଆମ କୃଷ୍ଣ ଚାକର, କୃଷ୍ଣଙ୍କର କେତେ କେତେ ସମ୍ପତ୍ତି ଅଛି, ଆମ ମଠରେ ବାବାଙ୍କ ବହୁତ ଧନ ମିଳୁଛି, ଇସ୍କନରେ ବହୁତ ଧନ ଚାଲିଲେ, ମହାରାଜମାନଙ୍କର ବହୁତ ଟଙ୍କା, ଆରେ କିଏ ଆସୁଛି, କିଏ ସେ କାହାର ଚାକର ହେଇଛନ୍ତି, କୃଷ୍ଣଙ୍କର ଚାକର ହେଇଛନ୍ତି, ତୁମେ ହଉନା, ତୁମେ ହୁଅ, ଆଉ କୃଷ୍ଣ ଜାଣିଛନ୍ତି ତୁମକୁ ଦେବେନି, କାହିଁକି ଜାଣିଛି, ଏଇଟାକୁ ଦେଲା ମାନେ ଇଏ କ'ଣ କରିବ, ଭୋଗ କରିବ, ଆଜି କୃଷ୍ଣ ଚାକର ସେ ଭୋଗ କରିବନି, ସେ କୃଷ୍ଣ ସେବା ଲଗେଇବ, ତା ଆକାଉଣ୍ଟକୁ ପଇସା ହେଲେ ସେ କୃଷ୍ଣ କାମ କରିବ, ଆଉ ଲୋକଙ୍କ ହିସାବ ଅଧ ସେ ନେବେ, ସେ ଇସ୍କନ ବହୁତ ପଇସା, ଫରେନ୍ ପଇସା ଆସୁଛି, ଏ ତୁମ ଘରୁ ଫରେନ୍ ପଇସା ଆସୁନି କାହିଁକି, ଫେରେ ଫରେନ୍ରୁ ଚାଲି ଆସୁଛି, ଏସବୁ କଥା, ତୁମେ ମାୟାର ଖଟି ଖଟି ମାୟାର ଚାକର, ତୁମେ ଖଟି 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 ଆଣିବ, ପୁଅ ନାତି ସ୍ତ୍ରୀ ତାଙ୍କ ଗାଲ ହାତ ମାରିଦେଇ ପଇସା ନେଇକି ଉଡ଼େଇ ଦେବେ, ମାୟାର ଖଟୁଛ, କୃଷ୍ଣ ପାଇଁ କର, କୃଷ୍ଣ ଦେବେ କେମିତି ଚଳିବି, ଧନ ଧନ ନ ଧନ କହିଲେ ଭଗବାନ ସୃଷ୍ଟି କରିଛନ୍ତି, ବଣ ଜଙ୍ଗଲ ପଶୁପକ୍ଷୀମାନେ କେମିତି ରହୁଛନ୍ତି, ତୁମକୁ ଦେବେନି, ଯେ ପେଟ ଚିନ୍ତା କରିଛି, ଯେ ପେଟ ତିଆରି କରିଛି, ମୁଖ ଦେଇଛି, ସେ ଖାଇବାକୁ ରଖିକି ଦେଇଛି, ଗୋଟେ ମଣିଷର କେବେ ଅଭାବ ରହିବନି, ଅଭାବ କ'ଣ ରହିବ, ସୁଖ ଶାନ୍ତିର ଅଭାବ ରହିବ, ଖାଇବା ପିଇବାର ଅଭାବ କେବେ ରହିବେ, ସୃଷ୍ଟି କରିବା ଲୋକ ଖାଦ୍ୟ ସୃଷ୍ଟି କରିଛି, ମରିବା ମାରିବା ନେଇ ସୃଷ୍ଟି କରିଛି, ମାରିବା ପାଇଁ ସୃଷ୍ଟି କରିଛି, ବର୍ତ୍ତମାନ ବଗକୁ ଦେଖୁନା ମାଛ ଟୋଟାଲ ନାହିଁ, ବଗଙ୍କର ମାଛ ଅଛି ନା ପାଣି ଅଛି ନା କ'ଣ ଅଛି, କ'ଣ ଖାଉଛନ୍ତି ସକାଳୁ, ଦେଖିଛ ତୁମେ ସକାଳ ମଙ୍ଗଳା ଦେଶ ଦେଖିବ ଏଠି କ'ଣ, ହଁ ଧନ ଉପରେ ଠିଆ ହେଉଛନ୍ତି, ଏ ଝିଣ୍ଡିଆ ଖାଇବେ, ସବୁ ସିଜିନ୍ରେ କିଏ କେଉଁ କ'ଣ ଜିନିଷ ଖାଇବ, କେଉଁଠି କ'ଣ ରହିବ, ସବୁ ତାଙ୍କ ବ୍ୟବସ୍ଥା କରି ଛାଡ଼ିଛନ୍ତି, ଆମକୁ ଯିଏ ସୃଷ୍ଟି କରିଛି ସେ ହାତ ଗୋଡ଼ ସବୁ ଦେଇକି ଛାଡ଼ିଛି, ତୁମେ କ'ଣ ଉପାସନା ମାରିଦେବ, କର୍ମଟାକୁ ଶୁଦ୍ଧ କରୁନାହିଁ ନା, ଲୋକର ଗୋଟେ ବିଶ୍ୱାସଟା ନାହିଁ ନା, କୃଷ୍ଣ ଚେତନାର ଯେଉଁ କର୍ମଟା ଏଇଟା ନିଷ୍କାମ ଭଗବାନଙ୍କ ପାଇଁ ନିଷ୍କାମ କର୍ମ ଯୋଗ କର, ସେଥିରେ ତୁମର ଭକ୍ତି ହବ, ଆଉ ତୁମେ ସକାମ କର୍ମୀ ଯୋଗ ହେଇଗଲ, କର୍ମକାଣ୍ଡ ସହିତ ଯୁକ୍ତ ହେଇକି ରହିଲ, ଚିତ୍ତ ଶୁଦ୍ଧି ହବନି, ଗୋଟେ କର୍ମ ନିଷ୍କାମ କର୍ମ ଯୋଗକୁ ନଗଲେ ତ ଚିତ୍ତଟା ଶୁଦ୍ଧି ହବନି, ତ ଚିତ୍ତ ଶୁଦ୍ଧି ନଗଲ, ତୁମେ ଯାହା ଜପ ଭଜନ କଲ କ'ଣ ଆଜି, ଓଡ଼ିଆରେ ଗୋଟେ କୁହନ୍ତିନି ତା ମନଟା ଘାଣ୍ଟି ଭଳି ହେଉଛି, ଆଉ ମନଟା ସଫା ନାହିଁ, ଆଉ ଏଇଟା ତଡ଼ୁଆ ଆଉ ତା ଅଡ଼ୁଆଟା କ'ଣ, ଓଡ଼ିଆରେ ସବୁ ଛୁଆଟି ବେଳେ ମୁଁ ସବୁ ଶୁଣିଛି କ'ଣ, ମନଜାର ଚେଙ୍ଗା ଗୋବର ଗଡ଼ିଆ ଗଙ୍ଗା, ମା ମଣିଷ ଢଗ ମାରି କହେ, ତା ମନଟା ସଫା ତାର ଗୋବର ଗଡ଼ିଆଟା ତା ପାଇଁ ଗଙ୍ଗା, ଆଉ ପ୍ରକୃତର ଗୋବର ଗଡ଼ିଆଟା ଗଙ୍ଗା, ଲୋକମାନେ ତ ମନ ତ ଭଲ ନାହିଁ, ଆଉ ତ ମନଟା ତ ଠିକ ନାହିଁ ଭାବିଲେ, ଆଉ ତୁମେ କ'ଣ ଭଜନଟା କ'ଣ କରିବ, ତ ମନଟା ତୁମର ଶୁଦ୍ଧ ନାହିଁ, ଭଜନ କିଛି ହବ, ସାଧୁ ସାଙ୍ଗରେ ମିଶନ୍ତି କାହିଁକି, ଲୋକ ସରଳ ହେବା ପାଇଁ, ତା ମନଟା ମନର ସ୍ୱଭାବଟା ବଦଳେଇବା ପାଇଁ, ଆଉ ତୁମେ କ'ଣ, ମୁଁ ଯେମିତି ଅଛି ସେମିତି ସାଧୁ ମୋତେ ସମ୍ମାନ ଦିଅନ୍ତୁ, ମୋତେ ମନ୍ତ୍ର ଦିଅନ୍ତୁ, ମୋତେ ଭଜନ ଦିଅନ୍ତୁ, ମୋତେ ବଡ଼ କରନ୍ତୁ, ସିଏ ପାଠ ହବା ନାହିଁ ଆମର, ସେଗୁଡ଼ା କିଛି ଭକ୍ତି ହବନି, କିଛି ଭକ୍ତି ହବନି, ସେ ଯୋଉ ଜଗତ ସେ କଥା ଘୁଷୁରି ଘୁଷୁରି ଯାଉଥିବ ଚାଲୁଥିବ, ତାପରେ କହେ କଣ ଏତେଦିନ ଡାକିଲି କାହିଁ, କିଛି ତ ଗୋଟେ କିଛି ହେଲାନି, ସ୍ୱଭାବ ସହଟା ତୁମେ ଖାଇଦବ, କର୍ମଟା ଶୁଦ୍ଧି କରିପାରିଲାନି ଆଉ, ଭଗବତ ଆସକ୍ତି ଆସିପାରିଲାନି ଆଉ, ସକାମ କର୍ମରେ ଭଗବତ ଆସକ୍ତି କେବେ ହବନି, ଭଗବାନ ପ୍ରତି କେବେ ହେଲେ ଆସକ୍ତି ଆସିବନି, କି ଚିତ୍ତ ଶୁଦ୍ଧି ହବନି, ନିଷ୍କାମ କର୍ମରେ ଭଗବତ ଆସକ୍ତି ଯେତିକି ଯେତେ ନିଷ୍କାମ ହବ ଭଗବାନ ପ୍ରତି ଆସକ୍ତି ସେତେ ବଢିବ, ଆଉ ସେତେ ତୁମ ଚିତ୍ତ ଶୁଦ୍ଧି ହବ, ଚିତ୍ତ ଶୁଦ୍ଧି ହେଲେ କଣ ହବ, ଜ୍ଞାନ ଆସେ, ଆଉ ବଇଟା ପଢ଼ିଦେଲେ ଜ୍ଞାନ ହେଇଯିବ ନା କଣ, ଘୋଷି ଦେଇକି ଘୋଷା ଘୋଷି ଦେଇକି ପାଲା ଗାୟକ ହବ, ପଢ଼ିଦେଲେ ବହୁତ ତୁମ ମନ ପାଲା ଗାୟକ ସବୁ, ତାଙ୍କୁ ଭକ୍ତି ଘଟା କୁହନ୍ତି, ଏଇଟା ସବୁ ପ୍ଲାଟଫର୍ମ ସ୍ପିକର ଗୁଡ଼ା, ଏହା ପ୍ଲାଟଫର୍ମ ଗୋଟେ ବଡ଼ ବଡ଼ ଡାଇଲଗ୍ ମାରନ୍ତି, ବଡ଼ ବଡ଼ କଥା ଗୁରୁଦେବ କହେ, ବଡ଼ ବଡ଼ କଥାଟା କଣଟା କହୁଛ ମୁଁ ଗୁରୁଦେବ କହେ, ଆଚ୍ଛା ଫାମ୍ପା ହବ ଯେଉଁଟା, କାହିଁ ତୁମର ଚିତ୍ତ ଶୁଦ୍ଧିଟା ନାହିଁ, ତୁମେ ଜ୍ଞାନ ଭୂମିକାରେ ନାହ, ନିଷ୍କାମ କର୍ମଟା କରୁନା, ଖାଲି କଥାଗୁଡ଼ା କହିଲେ କଣଟା, ଭଗବାନ ସେଇଟା ତା ଉପରେ ଗୁରୁତ୍ୱ ଦେଇଛନ୍ତି। ଦେଖ ତୁମେ ଅର୍ଜୁନ ବାଣସୁଗର କହିଥିଲେ ନା, ଯଦାତେ ମୋହ କଲିଲମ ବୁଦ୍ଧି ବ୍ୟତୀ ତରିଷ୍ୟତି ତଦା ଗନ୍ତାସି ନିର୍ବେଦ୍ୟମ ଶ୍ରୋତବ୍ୟସ ଶ୍ରୋତାସି, ବୁଦ୍ଧିଟାକୁ ପାର କର, ବୁଦ୍ଧିଟା ଭଗବାନ ପାଖରେ ରହିବ ନା, ଆଉ ତୁମେ ସେ ସକାମ ଭିତରେ ଖାଲି ଘାଣ୍ଟି ଗୋଳେଇ ହେଲେ ବର୍ତ୍ତମାନ ଅସୁବିଧା ହେଉଛି ଏହା ନା, ମଣିଷ କେବେ ଚାହୁଁନି ମୋର ବଡିଲି କମ୍ଫର୍ଟ କେବେ ଅସୁବିଧା ହବନି, ମୁଁ ଯେମିତି ସ୍ଥିତି ରହିବି ସେମିତି ରହିବି, ମୋତେ ମନ୍ତ୍ର ଦିଅନ୍ତୁ ମୋର ଏଇ ଘରେ ରହିବି, ଏମିତି ଖାଇବି, ଏଇ ଚାକିରି କରିବି, ମୁଁ କିଛି ଲସ୍ କରିବିନି, ସେଇଟା ଯଦି ଡିଷ୍ଟର୍ବ କରିଦେଲେ ସେ କହିବେ ନା ହବନି, ଲୋକ ତା ପୋଜିସନ ଖୋଜିବା ପାଇଁ ଯାଉନି, ସେଇଟା ହବନି, ଶ୍ରୋତବ୍ୟାସ ଶ୍ରୋତାଶ୍ୟ, ତୁମେ ବେଦର ଉପର ଜିନିଷକୁ ତାକୁ ଛାଡ଼ିବାକୁ ପଡିବ, ତୁମ ବୁଦ୍ଧିରେ ସେଠିକି ଯିବାକୁ ପଡିବ, ସକାମ କର୍ମ ଉପରେ ରହିବ ନାହିଁ, ଭଗବାନ ବହୁତ କଟା କଟା କଥା ଗୀତାରେ କହିଛନ୍ତି, ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି କେଉଁଠି କେଉଁ କେଉଁ ଶ୍ଳୋକ, ତେପନ ଶ୍ଳୋକ, ଶ୍ରୁତି ବି ପ୍ରତିପର୍ଣ୍ଣା ତେଜଦା ତାସ୍ୟସି ନିଶ୍ଚଳା ସମାଧ ଅବଚଳା ବୁଦ୍ଧି ତଦା ଯୋଗମ ବାପ୍ସ୍ୟସି, ଯେତେବେଳେ ତୁମର ମନ ବେଦର ପୁଷ୍ପିତା ବାଣୀ ଅର୍ଥାତ୍ ବେଦର କର୍ମକାଣ୍ଡ ବିଭାଗରେ ବର୍ଣ୍ଣିତ ସକାମ କର୍ମରେ ବିଚଳିତ ନ ହେବ, ଏବଂ ଯେତେବେଳେ ଏହା ସମାଧିରେ ସ୍ଥିର ରହିବ ବା ଆତ୍ମାନୁଭୂତି ଲାଭ ଦିଗରେ ସ୍ଥିର ହେବ, ସେତେବେଳେ ତୁମେ ଦିବ୍ୟ ଚେତନା ଲାଭ, ଆଉ ଚେତନାଟା କଣ ଏମିତି ଖାଲି ହେଇଯିବ, ଦିବ୍ୟ ଚେତନାଟା ଗୋଟେ ବୁଝେଇଲେ ଯେତେ ତୁମେ ବୁଝାଅ, ଯେତେ ଗୋଟେ ରେଗୁଲେଟିଭ ଲାଇଫ ନାହିଁ, ରେଗୁଲେଟିଭ ଖାଇବା ଶୋଇବା କଥା କହିବା ଗୋଟେ କର୍ମରେ ଆଙ୍କର ଗୋଟେ ନିଷ୍ଠତା ଅଛି, ଏମାନେ ଇଷ୍ଟେଜ ଗୁଡା କୋଉଠି ପାଇବେ, ସ୍ଥିର ବୁଦ୍ଧି କୋଉଠି ପାଇବେ, ନିଷ୍କାମ କର୍ମ ହେଇପାରୁନାହାନ୍ତି କି ବୁଦ୍ଧି ବି ସ୍ଥିର ନାହିଁ, ହବଳ ଚଞ୍ଚଳ ବୁଦ୍ଧି କାହିଁକି, ସେ ଲେଖିଲେ ଶ୍ରୁତି ବି ପ୍ରତିପର୍ଣ୍ଣ ଯଦା ତାସ୍ୟତି ନିଶ୍ଚଳା, ବୈଦିକ କର୍ମକାଣ୍ଡର ଯୋଉ ଜିନିଷଟା ଦିଆଯାଇଛି, ସେ ପୁଷ୍ପିତା ବାଚା ଏହା କଲେ ଏହା ମିଳିବ, ଏହା କଲେ ଏହା ମିଳିବ, ଏମିତି କଲେ ଏହା ହବ, ସେ ତାର ଉପରକୁ ଗଲେ ଯାଇକି ତୁମେ ତୁମ ମତି ସ୍ଥିର ରହିବ, ଯାହାର କାମନାଟା ରହିଲା ତା ହୃଦୟଟା ତ ହଲଚଲ ହେଲା, ଆଉ ଠାକୁରଙ୍କୁ କଣ ଡାକିବ, ସେ ମାଳିଟା ଖାଲି କେତେ ମାଳା ହଉଛି, ଦ୍ୱିତୀୟ ମାଳା ବି ନାହିଁ, ଆଉ ତୁମର ତ ସବୁବେଳେ ତ ହଲିଲା ଚିତ୍ରଟା, ଜଳ ହଲିଲା ଯେମିତି ତୁମ ମୁହଁଟାକୁ ଠିକ୍ସେ ଦେଖିପାରିବନି, ମୁହଁଟା ଅଙ୍କା ହଉଥିବ, ଦେଖୁନ ସେ ଚିତ୍ରଟା ସବୁବେଳେ ସକାମ କର୍ମରେ ରହିଲେ ଏଇଟା କରିବାର ଅଛି, ଏଇଟା କରିବାର ଅଛି, ଏଇଟା କରିବାର ଅଛି, ଏମିତି କରିବାର ଅଛି, ସେଟା କରିବାର ଅଛି, ଆଉ ଏଇଟା ପାଇବାର ଅଛି, ସେଇଟା ତୁମର ସବୁବେଳେ ହଲିଲା, କେଉଁଥିପାଇଁ ହଲୁଛି, ସେ କର୍ମ କଥା ଚିନ୍ତା କରିକି, ଆଉ କୃଷ୍ଣ ଚେତନା ବି ସେୟା ହବ, ମୋର ପ୍ରଭୁ ପାଇଁ ଏଇଟା କରିବାର ଅଛି, ଭଗବାନ ପାଇଁ, ତାହେଲେ କାହା ପାଇଁ କରୁଛ, କୃଷ୍ଣ କର୍ମ କଲା ମାନେ ବୁଦ୍ଧି ସେଠି ଲାଗିବ, ଏ ସଂସାର କର୍ମ କଲା ବୁଦ୍ଧିଟା ସଂସାରୀ ହେଇଯିବ, ଯେ କୃଷ୍ଣ କର୍ମ କଲା ବୁଦ୍ଧିଟା କୃଷ୍ଣ କୃଷ୍ଣ କନସେସନ ଆସ, କର୍ମ ଉପରେ ସବୁ ଜିନିଷଟା ନା, ଆଉ ସେଇଟା ସେଇ କର୍ମଟା ହିଁ ଆସକ୍ତି ତିଆରି କରି ତୁମ ଚେତନାରେ ଗୋଟେ ଗୋଟେ ଲେୟାର ଭଳିଆ ରହିବ, ଏଇ ଯେମିତି ରଙ୍ଗ ଦିଆହଉଛି କାନ୍ଥରେ ଲେୟାର ଭଳିଆ ରହିବ, ତୋର ଯେତେ ଗୋଟେ କର୍ମ କର ତାପରେ ଭଗବାନ ପ୍ରତି ଆସକ୍ତି ବଢ଼ିଲା, ଯେତେ ଆସକ୍ତି ବଢି ଯାଉଥିବ ତୁମ ଚେତନାଟା ସେତେ ଭଗବାନ ପ୍ରତି ରହିଲା, ଆଉ ଗୋଟେ ବଡ଼ ବିଜ୍ଞାନଟା ଆଉ ତୁମ କର୍ମ କର୍ମଟା ଶୁଦ୍ଧି କରିପାରୁନ, ଆଉ ରେଗୁଲେଟିଭ ଲାଇଫ ନାହିଁ ତୁମର, ତୁମର ଗୋଟେ ଯାହା କୁହନ୍ତି ଶୃଙ୍ଖଳିତ ଜୀବନ ପରିଚର୍ଯ୍ୟା ନାହିଁ, ଭଗବାନଙ୍କ ସେବା ପ୍ରତି ଗୋଟେ ନିଷ୍ଠତା ଆସକ୍ତି କେମିତି ଆସିବ, ଆମକୁ ଭଜନ କରି ଭଜନ କି ଭଜନ ଦିଗରେ, ଭଜନ ଦିଗରେ ତୁମେ ଯେ ଭଜନ କରିବା ଲୋକ ତାଙ୍କ ଭଗବାନ ଆସିଥିଲେ ସେମାନେ ବା ଭଗବାନଙ୍କୁ ରୋଷେଇ କରି ଖାଇବାକୁ ଦେଉଥିଲେ, ତୁମେ କି ଭଜନ କରି କଳଜୁ କଲୁ, ଭଜନରେ କ'ଣ ସମ୍ମାନ ଗୋଟେଇବ ମାନେ ପଇସା ଗୋଟେଇବ, ଆଉ କ'ଣଟା ଗୋଟେଇବ, ଆଚାର୍ଯ୍ୟ କଥା ଆମେ ବିଶ୍ୱାସ କରିବୁ ନା, ଆଉ ତୁମର ଅଧିକାର କଥା ଆମେ ବିଶ୍ୱାସ କରିବୁ, ସେଟା କେବେ ହବ, ସେ ମନା କରିଦେଲେ ଶ୍ରୁତି ପ୍ରତିବର୍ଣ୍ଣାତ ଯଦାତାଶ୍ଚେତ ନିଶ୍ଚଳା ସମାଦ ବଚଲା ବୁଦ୍ଧି, ସମାଧି ବୁଦ୍ଧି ସ୍ତରକୁ ଆସିଲା, ସେଟା ତ ମନଟା ସ୍ଥିର ରହିବ, ଗୋଟେ ଆଡ଼କୁ ରହିବ, ହଜାର ଆଡ଼କୁ କିନ୍ତୁ ମନଟା ଯିବ। ପ୍ରଧାନ ଲୋକଙ୍କର ମନ କେବେ ହେଲେ ଗୋଟେ ଜିନିଷ ଉପରେ ନାହିଁ, ସେ ଭଜନ କ'ଣ କରିବେ, ଏତେ କର୍ମ ପ୍ରତି ଆସକ୍ତି, ଏତେ ବି ବଞ୍ଚିବାଟା ଏତେ କଷ୍ଟ ହେଇଗଲାଣି କଳିଯୁଗରେ, ବହୁତ ଡିଫିକଲ୍ଟ। ଖାଲି ସବୁ ଜିନିଷ ତୁମ ଶରୀର ତ ଯେତିକି ଦରକାର ସେତିକି ଦରକାର, ନା ଶରୀର କମିବ, ଯଦି ଖାଇବା କଥା ଖାଇବ, ଯେମିତି ରହିବା କଥା ରହିବ, ବର୍ତ୍ତମାନ ସିଜିନ୍ ଚେଞ୍ଜ, ସିଜିନ୍ ସବୁ ଚେଞ୍ଜ ହେଇଯାଉଛି, ବାତ୍ୟା ବଢ଼ିଲାଣି, ଲୋକ କ'ଣ କରିବେ, ଆଉ ଚାଳ ଘର କରିବେନି, କ'ଣ କରିବି, କୋଠା ଘର, ଦେହ ପଇସା କ'ଣ କଟା, ତୁମ ସ୍ଥିତି ଉପରେ ତ କିଛି ପ୍ରକୃତି ନିର୍ଭର, ପ୍ରକୃତି ଉପରେ ଅତ୍ୟାଚାର କଲା, ପ୍ରକୃତି ବଦଳିଲା, ତାପରେ ତୁମକୁ ବି ବଦଳିବାକୁ ପଡ଼ିବ, ଆଉ କର୍ମର ତ ସମୟ ଚାଲିଗଲା, ଭଗବାନ କେତେବେଳେ ଗୋଟେ ଲୋକ ଡାକିବ, ମହାପୁରୁଷ ସେଟା ଜାଣିଛ, ସେଥିପାଇଁ କଳିଯୁଗରେ ସବୁ ରିଜେକ୍ଟ କରିଦେଲା କାହିଁକି, ଏଇ ଯଜ୍ଞ ନାସ୍ତେବ ନାସ୍ତେବ ନାସ୍ତେବ, କାହିଁ ମନା କଲା, ତିନିଥର କର୍ମ ଜ୍ଞାନ ଯୋଗରେ ତୁମେ ସିଦ୍ଧି ପାଇପାରିବ, ଗୋଟେ ଯଜ୍ଞ ଘଟ କରିପାରିବନି, ଆଉ ଏ ଯଜ୍ଞ ସବୁ ଘରେ ସବୁ ହୁଏ, ସେ ଦେଖୁନା କ'ଣ ଚିଠା ଲେଖିବେ, ନନାକୁ କହିବେ କ'ଣ କ'ଣ ଘିଅ କେତେ ନା କେଜି, ଅଧିକ ଜାଣିଲା ହବନି, ସେ ଜାଣିଛି କ'ଣ ଦୁର୍ଗା ଘିଅ ଧରିକି ଚାଲିଛି, ଗୋଟେ ସେ ଘିଅ ସେ ଗୋଟେ କ'ଣ ପାଞ୍ଚି ପାଞ୍ଚି ସେ ଟିକେ ଧରିକି ଚାଲିଲେ ଯଜ୍ଞ, ନନା କହିବେ କେତେ 20 ଟଙ୍କା ନା 10 ଟଙ୍କା ନନା, ଆସିବ ପୁଣି 10 ଥର ଦୌଡ଼େଇବେ, କ'ଣ ସାଙ୍ଗେ ସାଙ୍ଗେ ଦେଇଦେବେ ନା କ'ଣ, ଯଜ୍ଞ ନନା ଯାଅ କିରେ ତୁମେ ଡାକିଲ ଯଜ୍ଞଟା କଲ, ଦେଖ କିନ୍ତୁ ମାନେ ପୁଣ୍ୟ ଗୁଡ଼ାକ ହରଉଛନ୍ତି, କର୍ମକାଣ୍ଡୀ ଲୋକଟା ପୁଣ୍ୟ ହରାନ୍ତି ନା, ଟେଣ୍ଟା କରିଥିବେ ବନ୍ଧୁବାନ୍ଧବ ଖାଇବାକୁ ଦେବେ, ସେଟା କହୁଛନ୍ତି ବନ୍ଧୁବାନ୍ଧବ, ତୁ ପରେ ଆସିକି ଖାଇବି ଯିବୁ, ଟେଣ୍ଟ ବାଲାକୁ ପଇସା ଦେବେ, ମାଇକ ବାଲାକୁ ପଇସା ଦେବେ, ଖାଇବାକୁ ପଇସା ଦେବେ, ଇଏ କାଳେ ଯଜ୍ଞର ଫଳ ପାଇବେ, ନନା କ'ଣ କହିବେ, ନନା ପଇସା ନାହିଁ 5 ଟଙ୍କା ନେଇଥା, ଆଉ ଯାହା ରହିଲା ବାକି, ସିଏ 10 ଥର ସାଇକେଲ ମାରି ତମ ଘରେ ଆସି ପହଞ୍ଚୁ, କ'ଣ ପଇସାଟା ରହିଲା, ଆଉ ହାଏ ତ ଭୁଲି ଗଲି ତମ କଥାଟା, ଆଉ ହା କାଲି 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 ବ୍ରାହ୍ମଣ ଆସେ ତମକୁ ଟିକେ ଦୌଡ଼ିବ, ସେ ଯଜ୍ଞ କରି ତୁମେ ଫଳ ପାଇବ, ବିଧି ବିଧାନ କିଛି ନାହିଁ, କର୍ମ ଜ୍ଞାନ ଯୋଗୁଁ ସବୁ ମନା କରିଦେଲା, କାହିଁ ବହୁତ ଚିତ୍ତ ଅସ୍ଥିର, ଦ୍ରବ୍ୟ ଶୁଦ୍ଧି ନାହିଁ, କାମନା ପ୍ରଚୁର, ଆଉ କର୍ମକାଣ୍ଡ ପ୍ରତି ବିଶ୍ୱାସ ଗୋଟେ କିଛି ବିଷୟ କରନା ବିଶ୍ୱାସ କାହିଁକି, ଏଇଟା ପ୍ରଥା ଗୋଟେ ରହିଯାଇଛି, ଆଉ ଡରିକି କଥା କରନ୍ତି, ଶ୍ରଦ୍ଧାରେ କରନ୍ତି କର୍ମକାଣ୍ଡ ରହିଗୁଡା, ନ କଲେ ଅସୁବିଧା ହବ, ଡରିକି କଥା କରନ୍ତି ନା, ଏମିତି ବିବାହର ଯଜ୍ଞ ହଉଛି, କଣଟା ଯଜ୍ଞର କିଛି ଅଛି, କଣଟା ଲୋକ ଦେଖାଣ ଯଜ୍ଞ କଣ ଅଛି, ଲକ୍ଷ ଲକ୍ଷ ଖର୍ଚ୍ଚ କରିବେ ବିବାହର, ସେ କଣ ତାକୁ 5,000 ଟଙ୍କା ଦେଇ ଦେଇ କଣ ନ ନା ଶୀଘ୍ର ପକାଅ ମୁଁ କଣ ଟାଇମ ହେଇଯାଉଛି, ସେ ପକା ପକେଇଦେ ସାର ଶୀଘ୍ର ଟିକେ ସାର ଅଧଘଣ୍ଟା ସାର ତମେ ଟିକେ ନନାକୁ ବୁଦ୍ଧି ଶିଖିବେ, ସେ ସରସ୍ୱତୀ କୌଣସି ଆସ ନନା ଲୋକଟା ଅପେକ୍ଷା କରୁଛନ୍ତି ଶୀଘ୍ର ଟିକେ ପୂଜା କରିଦେଲେ ଲୋକଟା ଖାଇବେ, ଇଏ ହେଲା କର୍ମକାଣ୍ଡ ବୁଦ୍ଧି, ଲୋକର ଚିତ୍ତ ଶୁଦ୍ଧି ନାହିଁ ନା, କର୍ମ ଜ୍ଞାନ ଯୋଗ କୌଣସି ଜିନିଷ କରିଛନ୍ତି, କର୍ମଟା ଶୁଦ୍ଧି ନାହିଁ, ଆଉ କାମନାଟାରୁ ମୁକ୍ତ ହେଇପାରୁନାହାନ୍ତି ଲୋକଗୁଡାକ, କ'ଣ ଉପରକୁ ଉଠିବେ, ସେ ନେଇ ଭଗବାନ ନାମ ଉପରେ ଆସିବେ, ଖାଲି ୟାର ବିଲକୁଲ ଫାଉଣ୍ଡେସନ ନାହିଁ, ଘରଟା କ'ଣ କରିବ, ଲୋକକୁ କାହିଁକି କର୍ମ ଜ୍ଞାନ ଯୋଗ ପାଇଁ ଫାଉଣ୍ଡେସନ ଦରକାର, ତୁମର କିଛି ତୁମ ମାରୁ ପଇସା ଥିବ, ମାରୁ ପଇସା କ'ଣ ବୁଝିପାରୁଛ, ମାରୁ ପଇସା କ'ଣ ଠକେଇକି ଆଣିଥିବ, ସେଥିରେ ତୁମେ ଯଜ୍ଞ କଲ କ'ଣଟା ହବ, ଦାନ କଲ ଫଳ ମିଳିବ କିଛି ନାହିଁ, ମନ କିନ୍ତୁ ଖୁସି, ହାମ କରିଦେଲି ଏତେ ବଡ଼ କରିଦେଲି, କିରେ ଚୁରି ପଇସାଟା ହେଟା ଦେବସ୍ୱ ରାଜସ୍ୱ ବ୍ରହ୍ମସ୍ୱ ଏଟା ଖାଇ ତୋର ଗଲା, ସେଟା ସେଗୁଡ଼ା ଆଣି ତୁ କ'ଣ ଯଜ୍ଞ ଭଜ୍ଞ ଦାନ ପରେ ଦେଖାଉଛୁ, କିନ୍ତୁ ମନ ଖୁସି କଳିଯୁଗରେ ଧନଟା ଯଦି ତୁମର ଶୁଦ୍ଧ ନଥିଲେ ବି ସେଥିରୁ ଅଟକିଲ, ଦ୍ରବ୍ୟ ଶୁଦ୍ଧ ନଥିଲା ଅଟକିଲ, କାମଟା ଶୁଦ୍ଧ ନଥିଲା ଅଟକିଲ, ସେ ଯଜ୍ଞ କରୁଛି ତାର ଯୋଗ୍ୟତା ନଥିଲେ ବି ଅଟକିଲ, କାହିଁକି ତୁମର ବିଶେଷ କରି କଳିଯୁଗ ଲୋକଙ୍କର ଚିତ୍ତ ଶୁଦ୍ଧି ନାହିଁ, ସେଥିପାଇଁ ଭଗବାନ ଚିନ୍ତା କରି ଦେଖିଲେ କଳିଯୁଗ ଲୋକଟା କେମିତି ଉଦ୍ଧାର ପାଇବେ, କର୍ମରେ ଆଙ୍କର ଆସକ୍ତି ଗୋଟେ, କର୍ମରେ ନିଷ୍ଠତା ନାହିଁ, ଫଳର ଆସକ୍ତିଟା ବେଶୀ, ଲୋକ କର୍ମ ଯେତିକି କରିବେନି ଫଳ ଆଶାଟା ଅଧିକା, ତୁମେ ଯଦି କ'ଣଟା ସ୍କୁଲ କରୁଛ ଖାଲି ମୋର କାହିଁ ଦରମା ହେଲାଣି ବସିଯିବେ କୋଉଠି ବିଧାନସଭା, ତା ପଢା ଲୋକ କ'ଣ କରୁଥିଲେ କର୍ମ କରୁଥିଲେ ଫଳ ପ୍ରାପ୍ତି କରୁନଥିଲେ, ପ୍ରଭୁ ମୋର କ'ଣ ଦରକାର ସେଥିପାଇଁ ସନ୍ତୁଷ୍ଟ ହୁଏ, ପ୍ରଧାନ ଲୋକ କର୍ମ କମ୍ କର୍ମ କରିବେ ଅଧିକା, ସେଥିପାଇଁ କର୍ମକାଣ୍ଡ ଫଳ ଯୋଗ୍ୟ କର୍ମରୁ ଫଳ ମିଳିଲା, ହା ଲୋକ ଯୋଗ ହେଲେ ରୋଗ ଭଲ, କ'ଣ ଯୋଗ କର ନିରୋଗ ରୁହ, କେତେ ଦିନ ଚାଲିଲା ସିଏ ଅଛି, ଏବେ ଅଛି କିଛି ନାହିଁ। ହେରି ଚାଟା କିଏ କରୁଥିବ କରୁଥିବ, ସେ ପୁଣି ଖାଇସାରିବ, ପୁଣି ଯୋଗ ସରିବ, ପୁଣି ଚା ପିଆ ହବ। ଭୋଗୀ କେବେ ଯୋଗୀ କଲେଣି? ଭୋଗୀ କେବେ ଯୋଗୀ ହବ? ହଁ, ପାଠ ପଢ଼ିବ ତୁମେ କଳିଯୁଗ ତ ଭୋଗୀ ଲୋକ, ଚିତ୍ତ ଶୁଦ୍ଧି ନାହିଁ, ଧନ ଠିକ ନାହିଁ, ମତି ଅସ୍ଥିର, ଏମାନେ କିଛି କରିପାରିବେନି। କର୍ମ ଜ୍ଞାନ ଯୋଗ, ଆଉ ଜ୍ଞାନ କୋଣାଙ୍କର ଅଛି? କିଛି ଜ୍ଞାନ ନାହିଁ। ପିତାମାତା କିଛି ନାହିଁ, ଲୋକ କଣ ଜାଣନ୍ତି? ମାଡ ପିଠି ସିଝିଲାଣି କଥା ବାଇଗଣ ବେଳେ ଜାଣିଥିବ କି କଷ୍ଟ ହେଲେ ଲୋକର ଜ୍ଞାନ ଆସିବ। ଏତେ ଦୁଃଖ ତୁମେ, କେତେ ସଂସାରଟା ଦୁଃଖ, ତଥାପି ତାର ଜ୍ଞାନ ଗୋଟେ କହିଲ ଜ୍ଞାନ ନାହିଁ ବା, ଆବୃତ ତ ଜ୍ଞାନ ନାହିଁ, ଏଥର ଭୟ କଲେଣି। ଜ୍ଞାନୀ ନାମ ନିତ୍ୟ ବୈରୀ ନାମ କାମ କାମନା ପଶି ଦଲଦଲ ଭିତରେ ରହିଛ। ଜ୍ଞାନୀ ଲୋକର ବି ଇଏ ବୈରୀ କାମନା ଶତ୍ରୁ କହିଲେ ଜ୍ଞାନୀ ନାମ ନିତ୍ୟ ବୈରୀ ନାମ ଜୟ ଶତ୍ରୁ ନା, ତାପରେ ଜୟ ଶତ୍ରୁ ମହାବାହୁ କାମ ରୂପ ଦୁରାସତ। ତ ମାର ଅର୍ଜୁନ, ଇଏ ଭାରି କଷ୍ଟ, ଇଏ ତ ମାରିଦେବ ତୁମକୁ। କଳିଯୁଗରେ ଗୋଟେ ବଡ ଅଡୁଆ ହେଲା କର୍ମ ଜ୍ଞାନ ଯୋଗ କିଛି ସିଦ୍ଧି କରିବେନି, ଏ ଲୋକଟା ଭାରି କାମନାବାଦୀ। କର୍ମ ଯଦି କରିବେନି ଫଳ ଆଶା ଅଧିକା, ଚିତ୍ତ ଶୁଦ୍ଧି ନାହିଁ, ମନ ଚଞ୍ଚଳ ନାହିଁ, ଦ୍ରବ୍ୟ ଶୁଦ୍ଧି ନାହିଁ, ଯଜ୍ଞାଦି କର୍ମ କରିବା ପାଇଁ ଉପଯୁକ୍ତ ବ୍ରାହ୍ମଣ ମିଳିବା କଷ୍ଟ। ଭଗବାନ ନାମ ରୂପରେ ଆଇଲେ କହିଲେ ଜୀବନର ଫାଉଣ୍ଡେସନ ଚିତ୍ତଟାକୁ ଶୁଦ୍ଧି କରିକି ଆଙ୍କୁ କେବଳ ଗୋଟେ ନିଷ୍କାମ କର୍ମସ୍ତରକୁ କିନ୍ତୁ ଆଣିକି ପହଞ୍ଚେଇ ଦେଲେ ସାଧୁସଙ୍ଘ କଲେ ଉପରକୁ ଆପଣ ନିଷ୍କାମ କର୍ମ ତ କରିପାରିବେନି, ନାମ କରୁ କରୁ ନାମ ପ୍ରଭୁ କୃପା କରିବେ, ସେ ଯାଇକି ସାଧୁଙ୍କ ପାଖରେ ପହଞ୍ଚି ସେଇଠୁ ସେ ଶିଖିବେ। ହରି କଥା, ନାମ ଭଗବାନଙ୍କ ସେବା ଦ୍ୱାରା ତାର ଗୋଟେ ସ୍ୱରୂପ ଅବସ୍ଥାର ଉଦ୍ରେକ ହବ, ନହେଲେ ସେ କଣ ବୁଝିପାରିବ? କେବେ ବୁଝିପାରିବେ? ଏଇଟା କଷ୍ଟ ଜୀବନ। ପୂର୍ବଶ୍ରୀ ଭାଗବତ ରଚନା କଲେ ବ୍ୟକ୍ତି ବ୍ୟକ୍ତି ସମାଧିରେ ଅଛି କହିବାର ଅର୍ଥ ହେଲା ସେ ପୂର୍ଣ୍ଣ ଭାବେ କୃଷ୍ଣ ଚେତନା ଲାଭ କରିଛି, ଅର୍ଥାତ ଯେ ପୂର୍ଣ୍ଣ ସମାଧିରେ ଅଛି ସେ ବ୍ରହ୍ମ ପରମାତ୍ମା ଓ ଭଗବାନଙ୍କର ଅନୁଭୂତି ଲାଭ କରିଛି। ସମାଧି ନୁହେଁ ଯେ ଆଖିଟା ବନ୍ଦ କରିଦେଇ ବସିଯିବା, ସମାଧି ପୂର୍ଣ୍ଣ ଯେ ଭଗବାନ ବ୍ରହ୍ମ ପରମାତ୍ମା ଭଗବତ ଅନୁଭୂତି ଲାଭ କରିଛି, ପୂର୍ଣ୍ଣ କୃଷ୍ଣ ଚେତନାରେ ଅଛି। ଆତ୍ମାନୁଭୂତିର ସର୍ବୋଚ୍ଚ ସିଦ୍ଧାବସ୍ଥା ହେଲା ନିଜର ସ୍ୱରୂପ ସ୍ଥିତିକୁ ବୁଝିବା, ଅର୍ଥାତ ବ୍ୟକ୍ତି ଶାଶ୍ୱତ ଭାବେ କୃଷ୍ଣଙ୍କର ସେବକ ଓ ତାର ଏକମାତ୍ର କର୍ତ୍ତବ୍ୟ ହେଉଛି କୃଷ୍ଣ ଚେତନାର କର୍ମ କରିବା, ଏ କଥାଟା ବୁଝିବା। ଆତ୍ମାନୁଭୂତିର ଅର୍ଥ ହେଉଛି ଏଇଟା, ପଢ଼ିଦେଇଛ ବହୁତ ବହୁତ ପଢ଼ିଛ ଜାଣିଛ, ସେଟା ଆତ୍ମାନୁଭୂତି ନୁହେଁ, ସେଲ୍ଫ ରିଆଲାଇଜେସନ ସେଟା ନୁହେଁ, ଜାଣିବାଟା ଆତ୍ମାନୁଭୂତି ନୁହେଁ। ଆତ୍ମାନୁଭୂତି ହେଉଛି ଏଇଟା, କୋଉଟା? ମୁଁ ହେଉଛି ଭଗବାନଙ୍କର ସେବକ, ଏଇଟା ଆମେ ଜାଣିଦେଲେ କୃଷ୍ଣଙ୍କର ମୁଁ ଆତ୍ମା, ଏଇଟା କହିବା ସହଜ, କିନ୍ତୁ ଆତ୍ମସ୍ଥିତିରେ ରହିବାଟା ହେଉଛି ଆତ୍ମାନୁଭୂତି। ମୁଁ ଭଗବାନଙ୍କର ସେବକ, କରୁଛ କାହାର କାମ ଘରର ସଂସାର, ହେଟା ଆତ୍ମାନୁଭୂତି ନାହିଁ। ତୁମ କଥାରେ ରିଆଲାଇଜେସନ କିଛି ନାହିଁ, ତୁମ କଥାରେ ରିଆଲାଇଜେସନ କିଛି ନାହିଁ, ହେ ଶୁଖିଲା ଜିନିଷ ପୂର୍ବଶ୍ରୀ ଲେଖିଥିଲେ ସ୍ପଷ୍ଟ। ଆତ୍ମାନୁଭୂତିର ସର୍ବୋଚ୍ଚ ସିଦ୍ଧାବସ୍ଥା ହେଲା ନିଜର ସ୍ୱରୂପ ସ୍ଥିତିକୁ ବୁଝିବା, ଅର୍ଥାତ ବ୍ୟକ୍ତି ଶାଶ୍ୱତ ଭାବେ କୃଷ୍ଣଙ୍କର ସେବକ ଓ ତାର ଏକମାତ୍ର କର୍ତ୍ତବ୍ୟ ହେଉଛି କୃଷ୍ଣ ଚେତନାରେ କର୍ମ କରିବା, ଏ କଥାଟା ବୁଝିବା। ମୁଁ ଭଗବାନଙ୍କର ଦାସ, ଭଗବାନ ପାଇଁ କର୍ମ କରିବି, ପିଲା ଛୁଆ ସବୁ ଭଗବାନଙ୍କର, ମୁଁ କର୍ମ ପ୍ରତି ଆସକ୍ତି ହେବିନି କି ତାଙ୍କ ପ୍ରତି, କର୍ମ ପ୍ରତି ଆସକ୍ତି ହେବିନି କି ପିଲା ଛୁଆ ପ୍ରତି ଆସକ୍ତି ହେବିନି, ଘୃଣା କରିବିନି କିନ୍ତୁ ଆସକ୍ତି ହେବିନି, ଭଲ ପାଇବା ଅଲଗା ଆସକ୍ତି ଅଲଗା। ଚଳେ କୁହନ୍ତିନି ଆଳୁ ଆଳୁ ସବଜି ହେଇଛି, ହଁ ଚଳେ, କିନ୍ତୁ ଗୋଟେ ଭଲ କେଉଁଟା ପାଉନା? ମୁଁ ପୋଟଳ ପାଏ, ପୋଟଳ ଭଲ ପାଏ, ଲୋକ ନା ମୁଁ ପନିର ଭଲ ପାଏ, ମୁଁ ଆଳୁ ଭଲ ପାଏ, ଏଇଟା ଭଲ ପାଉଛ, କିନ୍ତୁ ଆସକ୍ତିଟା କ'ଣ? ତୁମେ ପୋଟଳ କର କି ଆଳୁ କର କି ବାଇଗଣ ସବଜି କର, ମୋର ସେଥିରେ କଞ୍ଚା ଲଙ୍କା ପଡ଼ିବାର ଅଛି, ସେଇ ଜିନିଷଟା ପଡ଼ିବାର ଅଛି, ସେଇ ଜିନିଷଟା ନହେଲେ ତାକୁ ସେ ଜିନିଷର ଭଲ ଲାଗିବ। ଦେଖୁନ ଲୋକ ଯେ କଞ୍ଚା ଖଟା ଖାଏ, ତାକୁ ଯାହା କଲେ ବି ସେଥିରେ ଖଟା ପକେଇବ, ତାର ସେ ଜିନିଷ ଉପରେ ତାର ଆସକ୍ତିଟା ରହିଲା। ତୁ ଲୋକକୁ କ୍ଷୀରି ମଠକୁ ଆଣ କି ତୁମ ଘରୁ ଡାକି, ପନିର ପନିର ପକୋଡ଼ା ପକୋଡ଼ା ଖାଇବାକୁ ଦେଅ, ସେ ଖୁସି ଆଗରୁ ଖୋଇନି ଖାଏ, ତାପରେ ତୁ ଏଟା ଖାଆନି, ସେ ଏତେ ଟେଷ୍ଟି ଜିନିଷ ଖାଏ, ତାପରେ କ'ଣ କରିବ? ନାଶ ପକେଇବ, ସେ ନାଶ ଆଗରୁ ସବୁ ନାଶ ଖାଉଥିଲେ ହାତରେ ତୋଳିକି, ଏବେ ସେ ଖଇଟା ପକେଇଦେବ, କାହିଁକି ପକେଇବ? ତାର ଆସକ୍ତିଟା ହେଇଗଲା, ଆସକ୍ତିଟା ହେଉଛି ବନ୍ଧନର କାରଣ, ସେଟାକୁ ଛାଡ଼ିବାକୁ ପଡ଼ିବ, ଭଗବାନ ପ୍ରତି ଆସକ୍ତିଟା ବଢ଼ିବାକୁ ପଡ଼ିବ। କୌଣସି ଖରାପ ଜିନିଷ ଅଭ୍ୟାସକୁ ଆମେ ଛାଡ଼ିପାରିବା ନାହିଁ ଯେପର୍ଯ୍ୟନ୍ତ ଭଗବାନ ପ୍ରତି ଆମର ଭଲ ଅଭ୍ୟାସ ନ ଆସିବ। ସେଥି ଭଗବତ ଭକ୍ତିଟା ଆମର ସାଧୁ ସଙ୍ଗ କରୁଛେ, କେବଳ ଭଗବାନ ପ୍ରତି ଆସକ୍ତିଟା କିନ୍ତୁ ବଢ଼େଇବା, କୃଷ୍ଣ ଚେତନାରେ କର୍ମ କରିବା, ନହେଲେ ପୁରୁଣା ଅଭ୍ୟାସ ଯିବନି। ଯେତେବେଳେ ତୁମେ ଭଗବାନଙ୍କ ପ୍ରତି ଆସକ୍ତି ବଢ଼େଇ ନେଇ ପାରିଲ, ହରିକଥା ଶୁଣିଲନି, ଭଗବାନଙ୍କ ସେବା କଲଣି, ପୁରୁଣା ଯେଉଁ ସ୍ୱଭାବ ତୁମେ ଟାଣି ପଳେଇବ, ତୁମେ କ'ଣ କର? ତୁମେ ଇନ୍ଦ୍ରମାନଙ୍କ ସ୍ୱଭାବ ସେଇଆ, ତୁମେ ଗୋଟେ ରସ ଦରକାର, ଲୋକ କାହିଁକି ଭଲ ହଉ ଖରାପ ହଉ ଲୋକ କାହିଁକି ପ୍ରଭୁପାଦ ତାଙ୍କୁ କୁହନ୍ତି ତୁମେ ଭାବନି ମଠ ମନ୍ଦିର ଏଇଟା ହଉଛି, କିଛି ଭକ୍ତ ଅଛନ୍ତି ସେମାନେ ମାଚ୍ୟୁର୍ଡ ନୁହନ୍ତି, ପରିପକ୍ ଅବସ୍ଥା କୋଉଠୁ କଣ କହିଦେବେ କୋଉଠୁ କଣ, ତୁ ଭକ୍ତଙ୍କର ସଙ୍ଗ କର, ଭକ୍ତ ସଙ୍ଗ ନ କର, ତୁମେ ପୁରୁଣା ଯୋଉ ଅବସ୍ଥା ଗୁଡାକ ଅଛି ଇନ୍ଦ୍ରିୟ ଟାଣି ପଡ଼େ, ଚାକିରି ମିଳୁନି ତୁମକୁ, ଚାକିରି ମିଳୁନି ତୁ କଣ କରିବ ସେତେବେଳେ, କ୍ଲରେଟ ମିଳିବ ବରଂ ପଶିଯିବି, ମୋର ଦରକାର ଆଉ, ଦେଖ ମୁଁ ଅଫିସର ନହେଲେ ମୁଁ ଚାକିରି କରିବି ନା, ତୁ ପେଟ ପେଟ ପଡ଼ିବ, ତେଣୁ ଆମକୁ ଯୋଉଠି ହେଲେ ଭକ୍ତ ସଙ୍ଗ କରିକି ଆମେ ରହିବାକୁ ପଡିବ, ଏଠି ପ୍ରଭୁପାଦ ସେ କଥା କହୁଛନ୍ତି। ଏକ କୃଷ୍ଣ ଚେତନଶୀଳ ବ୍ୟକ୍ତି, ତାର କୃଷ୍ଣଶୀଳ ବ୍ୟକ୍ତି ବା କୃଷ୍ଣଙ୍କ ଜଣେ ଏକାନ୍ତ ଭକ୍ତ କେବେ ହେଲେ ବେଦର ପୁଷ୍ପିତ ବାଣୀ ଅର୍ଥାତ ବେଦର କର୍ମକାଣ୍ଡ ବିଭାଗରେ ବର୍ଣ୍ଣିତ ସକାମ କର୍ମରେ ବିଚଳିତ ହୁଏ ନାହିଁ। ଏଠି ସେ କଥା କହିଲେ ଶ୍ରୁତି ପ୍ରତିପର୍ଣ୍ଣାତେ ଯଦାସ୍ତା ସେତି ନିଶ୍ଚଳ, ଲୋକମାନେ ସେମାନେ ସବୁ ଆସିକି ପଚାରନ୍ତି ନା, ସବୁବେଳେ ପଚାରେ ଆ ମନଟା କାହିଁକି ଗୋଟେ ସ୍ଥିର ହଉନି କହିଲ, କୁହନ୍ତି ନାହିଁ ମନ ତୋ ମନ ସ୍ଥିର ଭାବିଲୁ, ହଁ ପୁରା ସ୍ଥିର ନା, ସ୍ଥିର ମାନେ ଗାଡ଼ି ଚଲାଇ ତମକୁ ଜଣାପଡ଼ିଛି ଆଉ, ଗାଡ଼ିଟା ଧରିକି ଷ୍ଟାର୍ଟ କରିଦଉଛ ମୁଁ ଧରିଦେବି, ଧରିଦେବି ଯେ କେତେ ମନ ତୁମର ସ୍ଥିର, ବୁଢା ହେଲେ ମନ ସ୍ଥିର ହୁଏନି, ମନ ସେମିତି ହବନି ସମାଧିରେ, ଯେତେବେଳେ ତମେ ଭଗବାନଙ୍କ ଚରଣକୁ ଚିନ୍ତା କରିବ ପ୍ରଭୁଙ୍କ ପାଇଁ କର୍ମ କରିବ ତ ମନଟା ସ୍ଥିର ହବ, ଯେତେ ଯୋଗ ଅଛି ତାର ସବୁ ଲାଷ୍ଟ ଜିନିଷ ମନଟା ସ୍ଥିର କରିବ ନା, ନିଶ୍ଚୟ କରିବ ନା, ଆଉ ମନଟା ସ୍ଥିର ନହେଲେ ତୁମେ କହୁଛ ଶାନ୍ତି ପାଇନି, ଟଙ୍କାର ଶାନ୍ତି ନାହିଁ, ସ୍ତ୍ରୀରେ ଶାନ୍ତି ନାହିଁ, ଧନର ଭୋଜନରେ ଶାନ୍ତି ନାହିଁ, କେଉଁଥିରେ ଶାନ୍ତି, ଯେତେ ବଡ ଯାହା ମନଟା ସ୍ଥିର ନାହିଁ, ଖେଳ ବୁଲୁଥିବ ଏପଟ ସେପଟ ଏପଟ ସେପଟ, ପେଣ୍ଡୁଲମ୍ ଦେଖିଛ ନା ଘଣ୍ଟା, ଘଣ୍ଟାରେ ପେଣ୍ଡୁଲମ୍ ଯୋଉ ଆଗରୁ ଥିଲା ଟଙ୍ଗ ଟଙ୍ଗ ବାଜୁଥିବ ତା ତଳେ ଯୋଉ ହଲୁଥିବ, ଆଁ ସେଇଟା ତ ମନ ଘୁରୁଛି, ସ୍ଥିର ହେଇଗଲେ ସେ ରହିଲା ନିଶ୍ଚଳ ଅବଧି, ଯିଏ କର୍ମଫଳ ପ୍ରତି ଆସକ୍ତି ରଖିଛି ବେଦ କର୍ମକାଣ୍ଡରେ ଆସକ୍ତି ରଖିଛି ତାକୁ ଦେଖିବ ନିଶ୍ଚଳ ହବ, ଆମର ମନ କାହିଁ ସ୍ଥିର ହବନି, ଆମର ଯଦି ଜଣେ ଭଗବାନଙ୍କର ଭକ୍ତ ହେଲା ପରେ ଆମର କର୍ମକାଣ୍ଡ ପ୍ରତି ଆସକ୍ତି ନଥିଲେ ବି ଲାଭ ପୂଜା ପ୍ରତିଷ୍ଠା ମୁଁ ବଡ଼ ଭାବି ମୋର ଏଇଟା ଦରକାର, ତୁମ ଭଗବାନଙ୍କ ସୁଖ ଛଡ଼ା ଯେତେବେଳେ ତୁମର କିଛି ସେପାରେଟ୍ କାମନା ହେଲା ତୁମ ମନ କେବେ ସ୍ଥିର ହବନି, କେବେ ସ୍ଥିର ହେଇପାରିବ, ମନର ମାଲିକ ସିଏ, ତେଣୁ ତାଙ୍କୁ ଚିନ୍ତା କରି ତାଙ୍କ ସୁଖ କଥା ଚିନ୍ତା କଲେ ତାଙ୍କ ଭକ୍ତି କଲେ ତାଙ୍କ କୃପାରେ ମନଟା ସ୍ଥିର, ସମାଧି ଅବସ୍ଥା ସେତେବେଳେ ପ୍ରାପ୍ତ, ପୂର୍ବ ସମାଧିକୁ ବୁଝେଇବେ ସବୁବେଳେ ଜଣେ ପରବର୍ତ୍ତୀ ଇଏରେ କହିବେ, କଥାରେ ସାର ହେଲା ଆମ କର୍ମକୁ ଶୁଦ୍ଧ କରିବ ଶୁଦ୍ଧି କରିବାକୁ ପଡିବ, ଏ କୃଷ୍ଣ ଚେତନାରେ କର୍ମ କରିବା ଭଗବାନଙ୍କ ପାଇଁ କର୍ମ କରିବା, ଆଉ ସେ କର୍ମଟା ଆମର ଭଗବାନ ପ୍ରତି ଆସକ୍ତି ପ୍ରଭୁଙ୍କ ପ୍ରତି ଚରଣରେ ଆସକ୍ତି ବୃଦ୍ଧି ହେବାର କାରଣ ହବ, ଯଦି ଆମେ ସକାମ ନିଜ ପାଇଁ କିଛି କରିବାନି ପ୍ରଭୁଙ୍କ ପାଇଁ ଆମେ କରୁଛେ ସେଟା ଦିନେ ଶୁଦ୍ଧ ଭକ୍ତି କାମକୁ ଯିବ, ଆଉ ଯେତେ ପ୍ରକାର ଆମର ପୂର୍ବର କର୍ମଫଳ ଯିବ ପୂର୍ବର ଅଭ୍ୟାସ ଯିବ ସବୁ ଚାଲିଯିବ, ନହେଲେ ସାଧୁମାନେ ମଠ ମନ୍ଦିର କାହିଁ ଖୋଲୁଛନ୍ତି, ତମକୁ ତ ମାଳି ଧରିଦିଅ ଝୁଲି ଧର ତମ ଘରେ ରୁହ, ମଠ ମନ୍ଦିର କରିବା ମାନେ ଗୋଟେ କଣ ବିଶାଳ ବଡ଼ ବୋଝ, ସାଧୁମାନେ କଣ ବିଶାଳ ବଡ଼ ଗୋଟେ ଯାହାକୁ ମୁଣ୍ଡରେ ବୋଝ ବୋଝିବା କାମ, ଖାଇବା ପିଲା ରହିଲେ ସେ ଘରଦ୍ୱାର ଛାଡ଼ିଲେ ତୁମେ କଣ କରିବ, ବାହାଦୁର ଗୋଟେ ସ୍ତ୍ରୀ ଛୁଆ ପିଲା ଖୁସିବ, ଏଠିକି ଆଇଲା କିଏ କଲା ଏଠି କର ଏଟା କର ଏ ଆଇଲା ଇଏ ଖାଇଲେ ଠାକୁର କଥା ବୁଝୁ କାହିଁ କରୁଛନ୍ତି, ଏଇଟା ଭଗବାନ ଭଗବାନ ଖୁସି ହେବେ, ଜୀବଗୁଡାକ ସଂସାରରେ କର୍ମବନ୍ଧନ ପଡ଼ିକି ରହିଛି ତାଙ୍କର କେବେ କର୍ମ ଶୁଦ୍ଧି ହେଇପାରିବେନି, ଏଠି ତାଙ୍କୁ ଦୁଇଟା ସୁଯୋଗ ଦିଆଯାଏ, ଭଗବାନ ପାଇଁ କର୍ମ କରିବ ଭଗବାନଙ୍କ ସେବାରେ ନିଯୁକ୍ତ ହବ, ଆଉ ଏ ଶ୍ରବଣ କୀର୍ତ୍ତନ କରିକି ତୁମ ସ୍ୱରୂପ ଅବସ୍ଥାଟା ଜାଣ, ଭଗବାନ ପ୍ରତି ଆସକ୍ତି ବଢ଼ା, ନହେଲେ ତୁମେ ପାରିବନି, ନିଷ୍କାମ କର୍ମ ଯୋଗୁଁ ନଗଲେ ମନ ସ୍ଥିର ହବନି, ଆଉ ସବୁ କରୁଥିବ ମନ ସ୍ଥିର ନାହିଁ, ହେଲେ ସବୁ ଲୋକ ମୁଁ ଚପ କଲା ମନ ଜିନିଷ ମନେ ପଡ଼ୁଛି ମୋ ଯୋଉ ମନ କାହିଁ ସ୍ଥିର ହଉ, ସ୍ଥିର ନୁହେଁ ସେଥିପାଇଁ କାମନା ଜୋର ରହିଛି, ସମାଧି ଅବସ୍ଥା ସେଟା କହୁଛି, କର୍ମକାଣ୍ଡର ବିଭାଗ ଉପରକୁ ଗଲେ ଆମର କାମନାର ଉଦ୍ଧବ ଗଲେ ସୁଖ ଦୁଃଖ ନିଜର କଥା ଭକ୍ତ ଲାଭ ପୂଜା ପ୍ରତିଷ୍ଠାକୁ ଛାଡ଼ି ସାରିଲା ପରେ ତା ମନ ସ୍ଥିର ହେଇଯିବ, ମୁଁ ତ ଭଗବାନଙ୍କର ଦାସ ପ୍ରଭୁ ଯେତେବେଳେ ମୋତେ ନବା କଥା ନେଲେ ମୁଁ ତାଙ୍କ ପାଇଁ ଯେତିକି ମୋର ପ୍ରୀତି ଅଛି ମୁଁ ସବୁ କରିବି, କିଏ କ'ଣ କରୁଛି କରୁ କାହା କଥାରେ ମୋର କିଛି ନାହିଁ, ମୋତେ ଯେଉଁ ସେବା ଦିଆହେଲା ମୋ ଭଜନଟା ମୁଁ କରିବି, ମୋ ଯେଉଁ ସେବା ଦେଲା ମୁଁ ଏଇଟା କରିବି ପ୍ରୀତିରେ ମୁଁ କରିବି, ଗୁରୁଦେବ ସେ କହୁଛନ୍ତି ସେବାଟା କୃଷ୍ଣ କେବେ ଗ୍ରହଣ କରିବନି, ତୁମେ ତ ତୁମର ପ୍ରୀତି ନାହିଁ ପ୍ରୀତିପୂର୍ଣ୍ଣ ସେବା ତାକୁ କର, ସେଇଥିରେ ତୁମର କଲ୍ୟାଣ, ପ୍ରୀତିପୂର୍ଣ୍ଣ ସେବା ଯଦି କଲ ସେଥିରେ ନିଷ୍କାମ ହବ ଜ୍ଞାନଟା ଉଦୟ ହବ, ଆଶ୍ରମଟା କେବଳ ଏଇ ଉଦ୍ଦେଶ୍ୟରେ କରାଯିବ ଆଉ କିଛି ନୁହଁ, ଭଗବାନ ପାଇଁ କର୍ମ କଲେ ତା ନିଷ୍କାମ କର୍ମ କଲେ ତା ଚିତ୍ରଟା ଶୁଦ୍ଧ ହବ, ଠିକ୍ ଅଛି, ହରେ କୃଷ୍ଣ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ ଗୀତା ଗୌରମା।